नमो भगवते वासुदेवाय। श्रीमद भगवद गीतार द्वितीय अध्याय मान श्रवण करथले भगवान श्रीकृष्ण अर्जुन को बुद्धिजग कि जीव प्रवेश करवा बुद्धिजगर महिमा निष्काम कर्मजुगर महिमा को कही बुद्धिजग व निष्काम कर्मजुगरे जनकर बुद्धि किभली व्यवसायत्मिक हवा दरकार। बुद्धि जेहेतु मन सहित रोचे आ मन जेहेतु इंद्रिय मान सहित रोचे आ इंद्रिय मान जेहेतु गुण द्वारा प्रभावित होती आ गुण समृद्धि संचल करद आ गुण रु विषय सृष्टि जगत रेते विषय सब देखु सब गुण रु सृष्टि सब गुण अद्भुत गुण सब क्षोभित सब सृष्टि सब प्रकार प्राणी रही सत्गुण प्राणी रही रजगुण प्राणी रही तमगुण प्राणी रही जगत रोटी भी गोटे गोटे प्रकार जीव मिले गोटे तम तामसिक प्राणी की देखे तम तब भावना चल आस गए सर्प को देखिले तुम गोटे शांत हो पार सर्प को देखने गोटे ठेगा धरव बाट धरव गोटे गुण चलेगा भयंकर जीवटा गोटे छोट बा देख से तुम सत्य गुण आस स्नेह कर तुम बाड़ी धरिक जीवन जीवन गुण जगत को पूरा कंट्रोल करा जी यार पचर देखिए जगत पचर गोटे बहुत बड़ जिनस रही भगवान गुण भगवान जो कहले दैवी साहब गुणमयी माया दूरत माया को गुणमयी कहले माया मान गोटे स्त्री रूप आसू नुह स्त्री स्त्री भी माया नुहे सी सतगुण स्त्री तुम्हें कहीं माया से भक्तिमती तुम्हें कहीं माया हवन तुम्हें चाहिए भी सी तुमको बंधन पकेबन सी तुम्हें चाहिए मत तुम सब दिन रख सी बंधन रख सी सतगुण गुणमयी भगवान कहले जो धन स्त्री पुत्र कन्या जहा सब रही दैवी हेसा दैवी ही ऐसा गुणमयी मम माया गुणमयी ये सब गुण सृष्टि गुण एमती का जगत प्रत्येक जिन गुण रही जमी देख आगर गोटे लोक चिठी खंडे लिखुला कौटी तार स्वामी पाखक हो कि तार पु पाखक हो तार गोटे गुण कम कर पुत्र तो कमती अच्छु कौन अच्छु कौन से तार भावटा विनिमय होता से गुण उठाला चिठी जो गोटे लेखा होता से बुद्धि खर्च कर आ तार सुंदर वाड़ी गुड़ा रोला से सतगुंड जिनस रोला जो गोटे मोबाइल होगा देखो से रजगुंड प्रयोग है गुण सब गुण अच्छे ना जिनस तुम्हें कही पार मुझ यूज करदेवि से हम संभव ना केवे संभव ना सो ये ट्राक्टरटा तुम यूज कर बड़द यूज कर सामान हो सामान कम हो गुण अलग बाद्य कौन सब सामान मृदंग बजे ढोलटा वाडेब सामान हो संगीत कौन सब सामान समान नुह शब्द शब्द तरंग गुण रही जन को आज्ञा बोली कौच तार शब्द गुण आज्ञा आप किपणी अच्छा कमी अच्छे कि देख सा रज गुण चल रहा शब्द भी गुण प्रवेश कर जगत को पूरा गुण खाई दौर ना गोटे गुण को गुण जो गुण खाए पूरा मनीष को गुण खाऊ आसी तो माया कौन आम पाखे गुण अच्छे आ गए से गुण आस जुटीगला तुम से गुण गुण लग गया तुम रजगुण अच्छे आ गए रजगुण जुटीगला पटकिन पड़ेगला कौन आठ भगवान कहले ना मत स्थान तो निर्गुण भगवान जो जगह मंदिर निर्गुण स्थान पर गुण बस असुविधा हो गुणी लोकटा ये रही है सतगुण रजगुण रम गुण रे गुण हिसाब से निर्गुण सेवार लगे भक्ति निर्गुण जेहतु सेवार लगे अलग आड़े कौन गुण तुम थे से गुण हिसाब से कर्म कले भी जीवन सारा गुण रोधन हमने जमी तुम रजगुण लोक अच तुम रजार कम कर तम गुण लोक अच तुम से झाड़ू फाड़ मारिक मद वंश बिक गुण किसी शोधन हम विरक्ति आसवन वैराग्य आसवन बर गुण छंदी छंदी हेका जाठी कौन गुण रोधन हुए निर्गुण स्थान पर क्यों कथा गुण कथा पड़े आज हटात ये जो गुण रक्रिया जो रही दैवी ऐसा गुणमय भगवान जो कहले गुणटा सब कंट्रोल कर बुद्धि बुद्धिटा को कंट्रोल कर बुद्धि हूँ समस्त मालिक बुद्धि मालिक हूँ आत्मा आत्मा बर्तमान गोटे जहाँ कहते लेथार्जी भाया बस इंग्लीश्रे कौन कुत ओडिया कौन कहो गोटे किसी ना गोटे अकर्म भाया बस अकर्मा भाया अकर्मा भाया बस आत्मा से किसी करे जानू सब मुझे जगत रही ना किए जानी जगत रे कौन अच्छी कौन भाव जगत रे किसी मिल कि ना समझे जानते ସ୍ତ୍ରୀ ଜାଣୁଛି ପୁରୁଷ ପାଖରେ କିଛି ନାହିଁ, ପୁରୁଷ ଜାଣୁଛି ସ୍ତ୍ରୀ ପାଖରେ କିଛି ନାହିଁ, ଧନର କିଛି ନାହିଁ, ପୁତ୍ରର କିଛି ନାହିଁ, ସରକାର ଚାଲିଯିବ, ସମସ୍ତେ ଜାଣିବେ, କିନ୍ତୁ କିଛି ବୁଦ୍ଧିର କିଛି ହୋଇପାରିବନି, ବୁଦ୍ଧିର ଆଶ୍ରୟ କିଛି ରହୁନି, ସରି ଆତ୍ମା ନିଜ ଆଶ୍ରୟକୁ ଖୋଜିକି ପାରୁନି, ସେ ଗୋଟେ ଲେଥାରେ ଯେଉଁଭଳିଆ ବସ, ଖାଲି ଅକର୍ମା ଭଳିଆ ବସିଛି, କାହିଁକି ତାକୁ କିଏ କ୍ୟାପଚର କରି ରଖିଛି? ଜୀବାତ୍ମା, ସେ ଗୋଟେ ଜୀବାତ୍ମା ଆତ୍ମାଟା ଭଲ ପାଇଯାଇଛି କାହାକୁ? ଶରୀରଟାକୁ, ଦେହ ଇନ୍ଦ୍ରିୟ ମନ ଆକୁ ନେଇକି ବହୁତ ଦିନ ରହି ରହି ଗଲାଣି, ତାର ଗୋଟେ ଅଭ୍ୟାସ ହେଇଯାଇଛି, ତାକୁ ଗୋଟେ ଭଲ ପାଇଯାଇଛି, ସେଥିରେ ସେ କୋପରେଟ୍ କରିବା ପାଇଁ ବାଧ୍ୟ। ଆମେ କଣ, ଆମେ ଗୋଟେ କୁହନ୍ତି କଣ କଣ କୁହନ୍ତି ସେଟା, ଆନ୍ଦୋଳନ କରନ୍ତି, ଏ ଯୋଉ ଆନ୍ଦୋଳନ ସବୁ କରନ୍ତି ନା, ଆଉ ଯୋଉ ବିଧାନସଭା ବସିଲା ଆନ୍ଦୋଳନ ହଉଛି, ଆନ୍ଦୋଳନ କରାଯାଏ, ଆନ୍ଦୋଳନ ମାନେ କଣ, ତା ଅର୍ଥଟା କଣ, ଆନ୍ଦୋଳନ ଅର୍ଥ କଣ, ଆନ୍ଦୋଳନ ଜିନିଷକୁ ଯିଏ ଯାଉଛି କଣ, ମୁଁ କୋପରେଟ୍ କରିବା ପାଇଁ ଚାହିଁବିନି, ମୁଁ କୋପରେଟ୍ କରିବିନି। ଆମର ଆକ୍ଚୁଆଲି ପ୍ରିନ୍ସିପଲଟା ସେୟା, ଆମର ଏଇଟା ଗୋଟେ ଆନ୍ଦୋଳନ ଆସିଲେ ପ୍ରବୋଧ ରଖିଛନ୍ତି, ହରେ କୃଷ୍ଣ ଆନ୍ଦୋଳନ ନା, ଆଉ ଆମେ କୋପରେସନ କରିବୁନୁ କାହା ସହିତ, ମନ ଇନ୍ଦ୍ରିୟ ବୁଦ୍ଧି ସେମାନେ ଯୋଉ ଦିଗରେ ଯିବ, ଆମେ ତାକୁ କୋପରେସନ ରାଜି ନୁହଁ, ଏଇଟା ଗୋଟେ ଆନ୍ଦୋଳନ ନା, ଆଉ ଆମେ କଣ ସେଟା ବୁଝିପାରୁନି ନା, ଏଟା ତ ସୁଖ ଜିନିଷ ଗୁଡାକ ନା, ତମର ତ ଜ୍ଞାନ ଗୁଡାକ ଆସିବନି, ମୁଁ ତ କରୁଛି, ମୁଁ ତ ଗୀତା ପଢୁଛି, ମୁଁ ଭାଗବତ ପଢୁଛି, ମୁଁ ତ ପ୍ରସାଦ ପାଇଲି, ମୋର କଣ ଅସୁବିଧା ହେଲା, ମୁଁ ଖାଇ ମୋର କଣ ଅସୁବିଧା କରୁନୁ ବାପା, ତ କିଏ ମନା କରୁଛି, କଣ ଯେମିତି କଲେ ଭକ୍ତି ହବନି, ଯୋଉଠୁ ରହିଲେ ଭକ୍ତି ହବନି, ଏଇଟା କଣ ଛୋଟିଆ କାମଟା ନା କଣ, ଏଇଟା ଗୋଟେ ଷ୍ଟ୍ରାଇକ୍, ବା ଷ୍ଟ୍ରାଇକ୍ କୁହନ୍ତିନି ଇଂଲିଶରେ, ଏଇଟା ଷ୍ଟ୍ରାଇକ୍ କାମ, ଆମେ ଏଇଟା ଆନ୍ଦୋଳନ, ଆମେ କୋପରେସନ କରିବା ପାଇଁ ଚାହିଁବୁନୁ, ମନ କହିବ ଏଇଟା ଭାଇ ମୁଁ ଖାଇବିନି, ତାକୁ ଆନ୍ଦୋଳନ କର, ତା ମାଇଣ୍ଡ ଷ୍ଟ୍ରାଇକ୍ ଦିଆ, ମୁଁ ଷ୍ଟ୍ରାଇକ୍ ଖାଇବିନି, ମୁଁ ଏଇଟା କରିବି, ମନ ଚାହିଁବ ମୁଁ ମଙ୍ଗଳବାର ଉଠିବିନି ନା, ଉଠିବୁ, ଷ୍ଟ୍ରାଇକ୍ ଜିନିଷ ଭଳିଆ ତ ଆମେ କୋପରେସନ କରିବା ପାଇଁ ଚାହୁଁନି, ଆଉ ଏ କୋପରେସନ କେମିତି କରିବା ପାଇଁ ଚାହିଁବନି, ମନ ଇନ୍ଦ୍ରିୟ ଯଦି ବଳବାନ ରହିଲେ ତୁମେ କୋପରେସନ କରିବା ପାଇଁ ବାଧ୍ୟ ହବ। ସେଥିପାଇଁ ଗୋଟେ ଲିଡର ରଖାଇଛି ନା, ଯୋଉ ଷ୍ଟ୍ରାଇକ୍ କରନ୍ତି, ତାଙ୍କର ଲିଡର ଗୋଟେ ଗୋଟେ ନାହାନ୍ତି, ତାଙ୍କ ଲିଡର କତିରୁ ପରମିଶନ ଆଣି ଷ୍ଟ୍ରାଇକ୍ କରିବେ ନା, ଆଉ ସଂଘ ଗୁଡା ନାହିଁ କି ସବୁ, ଶ୍ରମିକ ସଂଘ ସବୁଥିରେ ଗୋଟେ ସଂଘ ଅଛି ନା, ଆଉ ସଂଘ ୟୁନିୟନ କତିରୁ ୟୁନିୟନ ଲିଡର, ସିଏ ପରମିଶନ ଦେଲା ପରେ ଗୋଟେ ଷ୍ଟ୍ରାଇକ୍ ହଉଛି, ଆଉ ଗଭର୍ଣ୍ଣମେଣ୍ଟ ତାଙ୍କ ସାଙ୍ଗେ କଥା ଆଶା କରିବ ନା, ଇଏ କାଳେ ବସିଥିଲେ କଣଟା ହବ, ଇଏ ଖାଲି ବସି ହୁଆ ଲାଗୁଥିବେ, ପତାକା ଉଡାଉଥିବେ, ଯାହା କରୁଥା କରୁଥା ବାପା, ତୁ କେତେ ଷ୍ଟ୍ରାଇକ୍ କରୁଛୁ, ଇଏ ବଡିରେ ଯେତେ ପ୍ରକାର ନନ୍ କୋପରେସନ ତୁମେ କରିବ, ମୁଁ ଉଠି ପଡ଼ିବି, ତୁ ଉଠି ପଡ଼ ଉଠି ଭାଇ ମଙ୍ଗଳାତରେ ଠିଆ ହେଇଥିବ, ମନ ତାର କୋପରେସନ କରିବନି, ସେ ବା ଲିଡର, ସେ ଲିଡର ନା, ସେ ୟୁନିୟନ ଲିଡର କିଏ, ମନ, ଆତ୍ମା ସବୁକିଛି, ଆତ୍ମା ପାଇଁ ମନ ବଞ୍ଚିକି ରହିଛି, ଆତ୍ମା ପାଇଁ ବୁଦ୍ଧି ବଞ୍ଚିକି ରହିଛି, କିନ୍ତୁ ସିଏ ୟୁନିୟନ ଲିଡର ହେଇଯାଇଛି, ୟୁନିୟନ ଲିଡର ପାଠ ତ ପଢ଼ିଦେବ, ସାଠ ପଢ଼ିଦେବ, ତାର ସବୁ ରହିଲେ ଆଉ ୟୁନିୟନ ଲିଡରଟା, ଆଉ ତେଣୁ ମନଟାକୁ, ମନ ବର୍ତ୍ତମାନ କଣ କରିଛି, ଏ ଗୁଣ ପ୍ରକ୍ରିୟାରେ ଗୁଣ ଦ୍ୱାରା ରହିଯାଉଛି, ରଜଗୁଣ ତମଗୁଣ ବ୍ରାହିତ ରହୁଛି, ତେଣୁ ସେ ରଜଗୁଣ ତମଗୁଣ ରହିଲେ ଇନ୍ଦ୍ର କୋଉଠି ଠେଲିବ, ତୁ ରଜ ତମଗୁଣକୁ ଯା, ଇନ୍ଦ୍ର ମାନେ କଣ କରିବେ, ସେ ଖୋଜିବେ ରଜ ତମଗୁଣର ଜିନିଷଟା କୋଉଠି ଅଛି, ଏ ଯେ ଗୋଟେ ମୋବାଇଲଟା, ମୋବାଇଲ ତୋର କଣ ଦେଖିବା, ବୋର ଲାଗିଲା ଦେଖିବା, କି ଠେଲା, ମନ ଠେଲା, ଇନ୍ଦ୍ର ଉଠେଲା, ଦେଖ ଆଖି ଦେଖ କଣ ଅଛି ମୋବାଇଲ ଖୋଲ, ସେ ଗୁଣ ଠେଲା, ଗୁଣ ଠେଲା ବେଳକୁ ତୁମେ ତମ ପାଖରେ ଗୁଣର ଗୋଟେ ଯନ୍ତ୍ର ଅଛି, ଖୋଲ, ତୁମେ କଣ, ତୁମେ ମଣିଷ ଗୋଟେ କାଠ କଣ୍ଡେଇ, କିଛି ତାର ନାହିଁ, ତା ଗୁଣ ଯୋଗାଣ ସେଠି ଚାଲିଲୁ, ସେ ଆଉ ଇଏ ମୁଖ୍ୟ ତାର କାର୍ପଟ ତାର ଗୋଟେ କୁହନ୍ତୁ, ଓଡ଼ିଆରେ କାର୍ପଟ ତାର କୁହନ୍ତୁ, କାର୍ପଟ ତାର ନାହିଁ, ସେ ପୁରୁଣା ଶବ୍ଦ ତୁମେ ବୁଝିପାରିବନି, କାର୍ପଟ ତାର ମାନେ ସେ ଲିଡର, ପକ୍କା ଲିଡର କାର୍ପଟ ତାର, ସେ ମାନେ ସେ ସବୁ କରିଥିବ ଚୁପଚାପ ବସିଥିବ, ଏଇଟା କାର୍ପଟ ତାର କୁହନ୍ତି, ତାକୁ ନ ପଚାରି କିଛି କାମ ହବନି, ଶିଖିଗଲା ଏ ଶୈତାନ ମନ, ସେ ରହିଛି, ସେ ତାର ତାର ତା ପ୍ଲାନ ହିସାବରେ ସେ ରଖିବ, ତୁମେ ଯୋଉ ଜିନିଷଟା କହିବ ସେ ଘୁରେଇବ, ଘୁରେଇବ ଗୋଟେ ଭଲ ଜିନିଷ କହିଲେ ଘୁରେଇବ, ଖରାପ ଜିନିଷ କହିଲେ, ସେ କୋପରେସନ କରିବା ପାଇଁ ଚାହୁଁନି, ଆମେ ଚାହୁଁଛେ କଣ, ଆମେ ଷ୍ଟ୍ରାଇକ୍ କରି କେମିତି ଆଗକୁ ଯିବା, ତେଣୁ ଯେମିତି ୟୁନିୟନ ଲିଡର ସାଙ୍ଗରେ କେବଳ କଥାବାର୍ତ୍ତା କରିବେ, ଗଭର୍ଣ୍ଣମେଣ୍ଟ ଷ୍ଟ୍ରାଇକ୍ ଷ୍ଟାଫ୍ ମାନେ କରିବେ, ତୁମେ ଖାଇବାଟା କମେଇ ଦେବ, ସବୁ ଜିନିଷଟା ପାଳନ କରୁଥିବ, କିନ୍ତୁ ୟୁନିୟନ ଲିଡର ସେ ତାର ରାଜି ନାହିଁ, ତୁମେ ଖାଇବା କମେଇ ଦେବ, ସବୁ କରିଦେବି, ଏକାଦଶୀରେ ଦେଖୁନା ଜନ୍ମାଷ୍ଟମୀ ଏକାଦଶୀ ସବୁ, କିନ୍ତୁ ମୁଁ ମନ କହିବି ମୁଁ ଜପ କରିବି ଭଜନ କରିବିନି, ତାପରେ କଣ ତୁମେ କରିପାରିବ, ତୁମେ କହିବ ମୁଁ ବିବାହ ହେବିନି, ବ୍ରହ୍ମଚାରୀ ବ୍ରହ୍ମଚାରୀ ରୁହ, ବ୍ରହ୍ମଚାରୀ ରହିଛି ତ ଭଜନ କରିବା ପାଇଁ, ମନ କହିବ ଭଜନ କରିବିନି, ତାପରେ ତୁମେ କଣଟା କରିପାରିବ, ତୁମେ ଯୋଉ ରାସ୍ତାରେ ଯାଅ ଇଏ ଛାଡ଼ିବନି, କିଏ ଇ ଶୈତାନ, ଶୈତାନ କୁହାଯାଏ, ଶୈତାନ କଣ, ସେ ଗୁଣିଆ ଦେଖିଲେ ଲୁଚିଯିବ, ପୁଣି ତାର ବାହାରିବ, ଇ ଶୈତାନ ମନ, ତାକୁ ଟିକେ ଶାସନ ହେଇଯିବ, କୋଉଠି ବୈରାଗୀ ଚାଲିଲା, କୋଉଠି କଷ୍ଟ ପାଇଲା, ସଂସାର ଟିକେ କଷ୍ଟ ପାଇଲା, ତାର ଠିକ ଲୁଚ୍ଛପି ଗଲା, ତା ଗୁଣ ପୁଣି ଟିକେ ସୁବିଧା ହେଲା, ପୁଣି ବାହାରିଲା, ସେ ୟୁନିୟନ ଲିଡରକୁ ଧରିବାର ଅଛି, ସେ ମନଟାକୁ ଜଣେ ଧରିବାର ଅଛି, ସେ ମନଟା ହିଁ ଏ ସାଧୁଗୁରୁଙ୍କ ଚରଣ ଉପାସନା ଅସ୍ତ୍ର ସେଥିପାଇଁ ସେ କହିଲେ ଜହି ବେଲିକମ୍, ଏଟା ଏଟାକୁ ମାରିଦେଲେ ହିଁ କାମ ସରିବ, ମନଟା କାମ କରୁଥିଲା ମାନେ ତୁମକୁ କେବେ କେତେବେଳେ ହେଲେ ମନକୁ, ଗାଁ ବୁଢ଼ୀ ଗୁଡ଼ାକ କୁହନ୍ତି ମନକୁ ମାରିନେଇ କି ବାବା ଝିଅ, ମନକୁ ତୁମେ ଯଦି ନ ମାରିପାରିଲ ଯହି ବିଲି କମ୍ ଭାଗବତ କହିଲା ତ ମାରିଦିଅ ତାକୁ ମନଟାକୁ ମନଟାକୁ ମାରିବ ଅର୍ଥ ମନର କୌଣସି ଇଚ୍ଛାକୁ ପୂରଣ କରିବା ପାଇଁ ଦବନି ହେଲେ କେମିତି କରିବ ତୁମେ ଛୁଟିଆ କାମ ନା କ'ଣ ତେବେ ଗୋଟେ ହାୟର ଏନର୍ଜି ଦରକାର ଉଚ୍ଚତର ଶକ୍ତିର ଆବଶ୍ୟକ ଗୁରୁଦେବ କୁହନ୍ତୁ ଉଚ୍ଚତର ଶକ୍ତି ହାୟର କମାଣ୍ଡ ସବୁବେଳେ ମନ ଉପରେ ଗୋଟେ ହାୟର କମାଣ୍ଡ ରହୁଥିବ ଉଚ୍ଚତର ଆଦେଶ ତାକୁ ମନକୁ କେବେ ସ୍ୱାଧୀନତା ଦିଆଯିବନି ମୋତେ ଭଲ ଲାଗୁନି ଏଇଟା ମୋତେ କଷ୍ଟ ନାହିଁ ତୁମ ମନ ଉପରେ ଆଉ ଜଣେ କିଏ ଅଛି ସେତେବେଳେ ଯାଇକି ମନ ସଂଯମ ହବ ତାକୁ ଟିକିଏ ବାଟ ଛଡ଼ା ହବନି ଗୁରୁଦେବ ସେ ଉଦାହରଣଟା ଦିଅନ୍ତି ଜଙ୍ଗଲି ପଶୁକୁ ଆଣିକି ତାକୁ ଗୋଟେ ଫ୍ରେଞ୍ଚ କ'ଣ କୁହାଯିବ ଗୋଟେ ଦୃଢ଼ ବାଡ଼ ଦେଇକି ତାକୁ ରଖା ହେଇଛି ଜଙ୍ଗଲି ପଶୁଟା ଜଙ୍ଗଲି ପଶୁ ମାନେ ତାକୁ ସବୁବେଳେ ଯିଏ ରଖିଛି ବାଡ଼ ଦେଇକି ସବୁବେଳେ ନଜର ରଖିଥିବ କାହିଁ ବାଡ଼ ଭାଙ୍ଗି ସେ ପଳେଇବ ଜଙ୍ଗଲ ବୁଲୁଥିଲା ତାକୁ ତୁମେ ରଖିଛ ଆଉ ସେଗୁଡ଼ା କ'ଣ ଆମେ ଯେତେବେଳେ କୃଷ୍ଣ ଚେତନରେ ଆସୁଛେ ଇଏ କ'ଣ ଜଙ୍ଗଲିଆ ପଶୁଟା କିଏ ଥିଲା ମନ ମନ ତାର କହିବା ଚାଲିଯା ବଜାର ଆଡ଼କୁ ବୁଲିବା ଦେବୁଲା ଯେ ମୋତେ ଖାଇବା ଚାଲ ଖାଇବା ତାକୁ ଅଟକାଉଥିଲା ମନକୁ ଉସ୍କେଇବା ପାଇଁ ଜଗତରେ ସମସ୍ତେ ହେଉଛନ୍ତି ମନକୁ ଅଟକିବା ପାଇଁ ଜଗତରେ ଜଣେ ନାହିଁ ଏଠି ଆସିଲା ବେଳକୁ କ'ଣ ଓଲଟା ଢେଳ ଓଲଟା ତେଣୁ ସିଏ ବଡ଼ ସୈତାନିକିରି କାମ କରୁଛି ତାକୁ ପାରିବା ବଡ଼ କଷ୍ଟ ମନକୁ ତାର ସୁଖ ଦୁଃଖ ବିଚାର କରିଦେବ ତାର ଭକ୍ତିରେ ବି ତାର ନିଜର ବିଚାର ଯୋଡ଼ିଦେବ ଏଇଟା ଗୋଟେ କ'ଣ ଏଇଟା ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ କୁହନ୍ତି ଏଇଟା ପରବୁଦ୍ଧିଆଟା କୁହନ୍ତିନି ଓଡ଼ିଆରେ ଯେ ଅନ୍ୟ ବୁଦ୍ଧିରେ ଚାଲିଲେ ତାକୁ କୁହନ୍ତି ଏଇଟା ପରବୁଦ୍ଧିଆ ସେ ବୁଦ୍ଧିରେ ଏଇଠି କାମରେ ଲାଗିବ ଏଠି ପରବୁଦ୍ଧିଆ ମାନେ ହିଁ ଠିକ ରହିବେ ନିଜ ବୁଦ୍ଧିଆ ମାନେ ହାରିବେ ନିଜ ବୁଦ୍ଧିଆ ସେଣେ ଆସିବେ ତା ସବୁବେଳେ ବୁଦ୍ଧି ଲଗେଇବ ସବୁବେଳେ ମରିବ ଯିଏ ବୁଦ୍ଧି ହବ ସିଏ ଭକ୍ତିରେ ଗଲା ବୁଦ୍ଧିଟା କେବଳ ଏଥିରେ ଲଗେଇବ ଗୁରୁ ବୈଷ୍ଣବ କାର୍ଯ୍ୟରେ ଲଗେଇବ ନିଜ ବୁଦ୍ଧିଟା ସ୍ୱତନ୍ତ୍ର କିଛି କ'ଣ କାମରେ ଲଗେଇବନି ବୁଦ୍ଧି ଭଗବାନ ଦେଇଛନ୍ତି ଗୁରୁ କ'ଣ କହୁଛି ସେତିକି ବୁଝିବି ଶାସ୍ତ୍ର କ'ଣ କହୁଛି ସେତିକି ବୁଝିବି ଆଉ ମୋର କ'ଣ ସୁଖ ଦୁଃଖ ହବ ମୁଁ କେମିତି ଚାଲାକ ହେବି ସେ ବୁଦ୍ଧି ଲଗେଇଲେ ଏଠି ହବନି ଏହା ସବୁଠୁ ମନର କାମ କୃଷ୍ଣଙ୍କ ଭଜନ କରୁଛି ଆଉ ସବୁଠୁ ବୁଦ୍ଧିମାନ ହେଲେ ସେ ବୁଦ୍ଧିମାନର ବୁଦ୍ଧି ହେଲେ ସିଏ ସିଏ ଆମ ବୁଦ୍ଧିରେ ଅଛନ୍ତି ଘୂରେଇଦେବେ ପୁରା ଆଉ ଯେତେଜଣ ଆଜି ଠକିଛନ୍ତି ଯଦି ଆମେ ଖୋଦିକି ଦେଖିବା ସ୍ପିରିଚୁଆଲ ଆଧ୍ୟାତ୍ମିକ ଜୀବନରେ ଭକ୍ତି ଜୀବନରେ ଯେତେଜଣ ଠକିଛନ୍ତି କେହି ସରଳ ଲୋକ ଜଣେ ଠକି ନାହାନ୍ତି ଯେତେ ବୁଦ୍ଧିଆ ଲୋକ ହିଁ ଠକିଛନ୍ତି ବୁଦ୍ଧିଆ ବୁଦ୍ଧିରେ ମରେ ମୋଡ଼ିଆରେ କୁହେ ବୁଦ୍ଧିଆ ବୁଦ୍ଧିରେ ମରିବ ଗୁଣିଆ ଗୁଣିରେ ମରିବ ଡାକ୍ତର ଔଷଧରେ ମରିବ ଗାଁ ଲୋକ ତୁ ଶୁଣିଛି ଆଉ ସେଟା ସତ ଗୁଡ଼ାକ ଦେଖୁଛି ଆଉ ବୁଦ୍ଧିଆ ବୁଦ୍ଧିରେ ଛନ୍ଦି ହେଇକି ମରିବ ତା ବୁଦ୍ଧିରେ ଲଗେଇବ ସବୁବେଳେ ନା ସେ ବୁଝିବନି ଯେ ମୋର ଗୋଟେ କର୍ମଫଳ ଅଛି ତୁ ବୁଦ୍ଧି ଲଗେଇ ଲଗେଇଲେ ସେଇଠି ଯାଇକି ପହଞ୍ଚୁ ବୁଦ୍ଧିଆ ବୁଦ୍ଧିରେ ମରିବ ଗୁଣିଆ ସେ ଗୁଣିରେ ମରିବ ସେ ଗୁଣି କାହାକୁ ପ୍ରୟୋଗ କରୁଥିବ ସେ ବଡ଼ ଗୁଣିଆ ପଡ଼ିଗଲା ତାକୁ ଓଲଟା ଫେରେଇବ ମଲା ସିଏ ଆଉ ଡକ୍ଟର ଔଷଧରେ ମରିବ ଡକ୍ଟର ସବୁ ଔଷଧ ଜାଣିଛି ନା ପେଟ କାଟିଲା ତ ପକା ଏ ଔଷଧ ଏଇଟା ହେଲା ପକା ଖାଇ 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 ତା ଦେହ ଖରାପ ଏସବୁ ବୁଦ୍ଧିଆ କାମ ନୁହେଁ ଏଠି ବ୍ୟବସାୟତ୍ମିକ ବୁଦ୍ଧି ଦରକାର ଏ ବ୍ୟବସାୟତ୍ମିକ ବୁଦ୍ଧିରେ କ'ଣ ପ୍ରପଦ କହିଲେ ନା କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ହେ ଏଇଟା ତ ହେବନି ଏତେ ଶୀଘ୍ର ବାସୁଦେବ ସର୍ବମିତି ସେ ଯୋଡ଼ିଲେ ପ୍ରପଦ ଗୀତାରେ ସେ ଶ୍ଳୋକ କହିଲେ ଏତେ ସରଳରେ କି ଗୋଟେ ଜୀବ କୃଷ୍ଣଙ୍କୁ ବିଶ୍ୱାସ କରିପାରିବନି କୃଷ୍ଣ ମୋର ସବୁ ଦାୟିତ୍ୱ ନେବେ କୃଷ୍ଣ ସବୁକିଛି ମୋ ଜୀବନରେ ସୁଖ ଦୁଃଖ ଯାହା ହେଉଛି କୃଷ୍ଣଙ୍କ ଇଚ୍ଛାରେ ଆସୁଛି ବହୁତ ହିଁ ଆମେ ପାଏସ୍ ଆକ୍ଟିଭିଟିଜ୍ ଗୁଡ଼ା ବହୁତ ପୁଣ୍ୟତମ ସ୍ୱୀକୃତି ଦରକାର ବହୁତ କାରଣ ମଣିଷ ତ ଗୋଟେ ଛୋଟ ଜିନିଷରେ ହଲଚଲ ହେଇଯାଉଛି ସେ କ'ଣ ହେଇଯାଉଛି ଏଇଟା ଗୋଟେ ପଥର ଯାହାକୁ ଛାତିକି ପଥର କରିପାରିଲା ଯେମିତି ତୁମ ଘର ଚଳେଇବ ଘର ସଂସାର ଚଳେଇଲେ କ'ଣ ହବାକୁ ପଡ଼ିବ ବୁଝିଲେ ଛାତିକି ଯଦି ପଥର କରିପାରିବ ସଂସାର ଚଳେଇବ ନା କ'ଣ ତୁମ ଭିତରେ କଥା କହିଦେଉଛ କାହାକୁ ମୋତେ କହିବ ନା ତ କାହାକୁ କହିପାରିବ ସେଇଠି ସେ ଖାଇବା ଆଖରେ ଆଖି ଲୁହକୁ ପିଇ ପାରିଲେ ସଂସାର କରିପାରିବ ବୁଝିପାରୁଛ କି ନାହିଁ ଆଖି ଲୁହଟାକୁ ପିଅନ୍ତି କେମିତି ପିଇବ ପାଟିରେ ବସିବନି ଆଖି ଲୁହଟା ଆଖିରେ ମରିବ ଲୁହ ବାହାର କରିପାରିବ ଚୋର ମା ଯେମିତି କାନ୍ଦେ ଲୁଚି ଲୁଚିକି ସେ ତ ଲୁଚି ଲୁଚିକି କାନ୍ଦେ ସଂସାର ମାନେ ଆଖି ଲୁହ ଯଦି ଭଗବାନ ଦୟା କରିଥିବେ ଗୋଟେ ଭଲ ପତ୍ନୀଟେ ତୋର ମିଳିଥିବ ଭଲ ଛୁଆଟେ ଚାଣକ୍ୟ ଲେଖିଲେ ନା ସେ ନୀତିକାଳ ସବୁ ଆଖି ଖୋଲିଦେ ଏଇଟା ନୀତିଗୁଡ଼ାକ ସବୁ କୁହେ ଲୋକମାନଙ୍କୁ କାଠ ହେଇକି ଲୋକ ଅନାନ୍ତି ଆଉ ଏଇଟା ସବୁ ନୀତିଗୁଡ଼ାକ ସବୁ ବାଜିଲେ ମାନେ ଲୋକ ଠିଆ ହେଇଯିବ ହଁ ସତ କଥା ଏଇଟା ଯଶ୍ୟ ପୁତ୍ର ବସିଭୂତ ଭାର୍ଯ୍ୟା ଛନ୍ଦାନୁ ଗାମିନୀ ବିଦସ୍ୟ ଯଶ୍ୟ ସନ୍ତୁଷ୍ଟ ତତ୍ର ସ୍ୱର୍ଗ ଇହଇ ବୋଲି ସେ ଲୋକର ସ୍ୱର୍ଗ ଏଇଟା ନହେଲେ ସେ ନର୍କର ରହିଛି ବୋଲି ଜାଣ ଏ ତିନିଟା ଜିନିଷ ଯଦି ଓଲଟା ଅଛି ତୁମେ ନର୍କର ରହିଛ କ'ଣ ଭାବିଲେ ବୁଝୁଛ କି କୋଠା ରହିଲେ କ'ଣ ହବ ତୁମେ କୋଠା ରହିଥ ଆମେ ଦେଖିଦେବୁ କୋଉଠି ଅଛି ଆମେ ଶାସ୍ତ୍ର ଚକ୍ଷୁ ଦେଖିବୁ ନା ତୁମେ ଅଫିସର ହୁଅ ଭକ୍ତ ହୁଅ କିଏ ବି ହୁଅ ଆମେ ଦେଖିବୁ ଆମର ଆଖି ନାହିଁ ଆମର ବୁଦ୍ଧି ନାହିଁ ଆମର ବୁଦ୍ଧି ନାହିଁ ଆମେ ପ୍ରଭୁଚନ୍ଦ୍ର ଆମର ବୁଦ୍ଧି ନାହିଁ ଆମେ ଗୁରୁ ବୁଦ୍ଧିରେ ଦେଖିବୁ ସେଦିନ ଆମେ ଠକୁନୁ ମୋ ଗୁରୁଦେବ କ'ଣ କହିଛନ୍ତି ପ୍ରଭୁପାତ କ'ଣ କହିଛନ୍ତି ଆମେ ସବୁ ଶାସ୍ତ୍ର ପଢ଼ିଛୁ କିନ୍ତୁ କେବେ ଆମ ବୁଦ୍ଧି ଲଗେଇବୁନୁ ଏଇଟା କରିଦେଲେ ଭଲ ହେଇଯିବ, ମୁଁ ଏତେ ବଡ଼ ଲୋକ ମୋର ଚିହ୍ନା ଲୋକ ତା ଭିତରେ ପଇସା ଆଣିକି ଏଇଟା କରିଦେବ, ନାଇଁ ନା ବାପା, ବୁଦ୍ଧି ଲଗେଇବୁ ନା, ବୁଦ୍ଧି ଲଗେଇଲେ ମରିବ, ଭକ୍ତି ତ ପାଇବାନି ପାଇବାନି, କର୍ମଫଳ କର୍ମଫଳ ଆମକୁ ଘୁଷାରିବ, ଆମ ବୁଦ୍ଧିରେ କ'ଣ କରିବ, ଆମେ ଗୁରୁ ବୁଦ୍ଧିରେ ଚାଲିବୁ, ବୁଦ୍ଧି ଅଛି ଆମର, ସେ ବୁଦ୍ଧି ଆମେ ଲଗେଇବୁନୁ କି ଦରକାର ନାହିଁ, ଦେଖିବୁ ଶାସ୍ତ୍ର ଚକ୍ଷୁରେ, ଶାସ୍ତ୍ର କ'ଣ କହୁଛି, ଏ ଶାସ୍ତ୍ରଙ୍କ ଲକ୍ଷଣ କ'ଣ ଅଛି, ଯେଉଁଦିନ ଶାସ୍ତ୍ର ଚକ୍ଷୁ ଦେଖିବା ଭୁଲ କରିଦେବ ସେଦିନ ତୁମ ହଇରାଣ ପଡ଼ିଯିବ, ଆଉ ଯେଉଁଦିନ ଗୁରୁ ବୁଦ୍ଧିରେ ଗୁରୁ ବୁଦ୍ଧିରେ ତୁମ ବୁଦ୍ଧି ସେ ତ ମିଳିପାରିବନି, ତୁମର ବୁଦ୍ଧିରେ ଆସୁଛି, ଗୁରୁଦେବ କ'ଣ କହିଛନ୍ତି, ପ୍ରଭୁପାଦ କ'ଣ କହୁଛନ୍ତି, ଶାସ୍ତ୍ର କ'ଣ କହୁଛନ୍ତି, ପରମ୍ପରା କ'ଣ କହୁଛନ୍ତି, ଏଇଟା ତ ଭୁଲିଗଲ, ପୁଣି ତୁମ ବୁଦ୍ଧି କାମ କଲା, ଇଏ ହେଉଛି ସେ କାମ ନା, ଆଉ ତିନିଟା କଥା କହିଲେନି, ତୁମେ ତୁମର ଶାସ୍ତ୍ର ଚକ୍ଷୁରେ ଦେଖିଦେବ ସଂସାର ଲୋକ ସୁଖରେ ଅଛନ୍ତି ଦୁଃଖ ଅଛନ୍ତି, କିଏ କେତେ ବଡ ଅଫିସର କିଏ କିଏ ଡ୍ରେସ୍ ପିନ୍ଧିକି ଆସୁଛି, ଆମକୁ କହିଦେଲା ମାନୁ ମାନିବୁନୁ, ଆମେ ଶାସ୍ତ୍ର ଚକ୍ଷୁରେ ଦେଖିବୁ, ସେ କହିଦେଲେ ଯଶ୍ୟ ଭାର୍ଯ୍ୟା ବସିଭୂତ, ଯାହା ସ୍ତ୍ରୀ କଣ୍ଟ୍ରୋଲରେ ଅଛି, ସ୍ତ୍ରୀ କେବଳ କଣ୍ଟ୍ରୋଲ ରହିବ, ପଦେ କଥା କହିପାରିବେନି, ତା ମାନେ ତାକୁ ଗୋଟେ ଚାକରଣୀ କରି ରଖିବ, ମାନେ ତାର ସ୍ୱାଭାବିକ, ଗୋଟେ ନାରୀର ଗୋଟେ ଶିଷ୍ୟର କର୍ତ୍ତବ୍ୟ ହେଲା ସେ ସ୍ୱାଭାବିକ ଶାସିତ ହୁଅନ୍ତି, ଶିଷ୍ୟ ତେହମ ସାଧିମାମ ତ ପ୍ରପନ୍ନ, ତା କହିବାକୁ ପଡ଼ିବନି ଡିସିପ୍ଲିନ ହୁଅ ଡିସିପ୍ଲିନ ହୁଅ, ହ୍ୱାଟ୍ସଆପ୍ ଡିସାଇପ୍ଲିନ ଯିବ, ତାକୁ କହିବାକୁ ପଡ଼ିବ, ଆମ ଗୁରୁବର୍ଗ ଆମ କେବେ ମୋ ଗୁରୁଦେବ ଆମକୁ କେବେ କହିନାହାନ୍ତି ଡିସିପ୍ଲିନ ହୁଅ ବୋଲି, କେବେ ଆମ କେବେ କହିନାହାନ୍ତି ଆମକୁ ତୁମେ ଏଇଟା କର ବୋଲି, ସେ ଆମକୁ ଆମେ ତୁମକୁ କହୁଛୁ ଏଇଟା ଖାଅ ଏଇଟା ପିଅ ବ୍ରହ୍ମଚାରୀ ଏମିତି ରହିବ ଏମିତି କର, ସେ କିଛି କୁହନ୍ତି ଭଗବାନଙ୍କ କଥା କହିବେ ଉଠିକି ପଳେଇବେ, ସମୟ କାହିଁ ସାଧୁମାନଙ୍କୁ ଏଇ ଜୀବ ଗୁଡ଼ିଏ ଗୋଟେ ଜୀବଟାକୁ ଶିଖିବା ପାଇଁ ଶୃଙ୍ଖଳା, ଶୃଙ୍ଖଳା ତ କର୍ମୀ ଦୁନିଆରେ ଶିଖା ହଉଛି, ସବୁ ଚବିଶ ଘଣ୍ଟା କ'ଣ କହିବେ ତୁମକୁ, ଏମିତି ଖାଅ ଏମିତି ପିଅ ଏମିତି ରଖ ଏମିତି, ଏଇଟା ତୁମର ବିବେକ, ତୁମର ବିବେକ ଉଦ ହଉନି ମାନେ ତୁମେ ଭଜନ କରୁନ, ଏଇଟା କୁହାହେଲେ ଏଇଟା ଅପରିଷ୍କାର ହବନି, ତୁମେ ଶହେଥର କାହିଁ ଗୁରୁ କହିବାକୁ ଯିବେ, ଶହେଥର କାହିଁ ଜଣେ ସାଧୁ କହିବାକୁ ଯିବେ ଏଇଟା ପରିଷ୍କାର ହଉଛି ବୋଲି, ଏଇଟା ତୁମର ଡ୍ୟୁଟି, ତୁମେ ଏଇଟା କରିପାରୁନ ମାନେ ତୁମର ବିବେକ ନାହିଁ, ତୁମେ ଭଜନ କରୁନ ଠିକ୍ ସେ, ଗୁରୁ ଦେଖୁନ ତୁମେ ଠିକଣା ଭଜନ କରୁନ, ବୁଦ୍ଧି ଆସୁନି, ବୁଦ୍ଧିରେ କାହିଁ ଆସୁନି, ତୋର ମନଟା ଅଲଗା ଆଡ଼େ କୋଉଠି ରହୁଛି, ଭଜନ କଲେ ତୁମେ ଦେଖାବ ସବୁ ଏଇଟା ଏଇଟା ଜିନିଷଟା ଏଇଟା ଜିନିଷଟା ଏଇଟା ପରିଷ୍କାର, ସ୍ତ୍ରୀ ଯାହାର ବଶୀଭୂତ ଥିବ, ସ୍ତ୍ରୀ ତା ସ୍ୱାମୀର ବଶୀଭୂତ ଅର୍ଥ ସ୍ୱାମୀର କଥା ମାନୁଥିବ, ପୁତ୍ର ଯଶ୍ୟ ବଶୀଭୂତ ସ୍ତ୍ରୀ ଛନ୍ଦାନୁଗାମୀ, ଭୁଲ କହିଲି, ପୁତ୍ର ଯଶ୍ୟ ବଶୀଭୂତ ପୁଅଟା କଥା ବଶୀଭୂତ ହେଇକି ରହିଥିବ, ବଶୀଭୂତ ମାନେ ବାପା ଯାହା କରୁ ସେ କରୁଥିବ, ଖୁଜିର କଳି ଯୁଗରେ କିଏ ଅଛି, ବାବୁଲି ଅଛି ପୁଅ ଅଛନ୍ତି ତୁମ ବୋଲରେ, ତୁମର କ'ଣ କାହାର କ'ଣ ପକଉନି ଦେଖିବ ବୁଦ୍ଧି କୋଉଠି ପାଇବନି, ପୁତ୍ର ଯଶ୍ୟ ବଶୀଭୂତ ସ୍ତ୍ରୀ ଛନ୍ଦାନୁଗାମିନୀ, ସ୍ତ୍ରୀ ଛନ୍ଦ ସୁନ୍ଦର ତ ଇଚ୍ଛା, ଇଚ୍ଛା ଅନୁଗାମିନୀ, ସ୍ୱାମୀ ଯାହା ଇଚ୍ଛା କରୁଥିବ ସେ ହିସାବରେ ଚାଲିବ, ଉତ୍ତର ଦେଇପାରିବେନି ଭଗବାନ ମନା କଲେ, ଉତ୍ତର ନା ଉତ୍ତର ଦଦ୍ୟାତ, ପ୍ରତି ଉତ୍ତର ଯଦି ସ୍ତ୍ରୀ ଦେଲା ସେ ଅସତୀ ହେଇଗଲା ଶାସ୍ତ୍ର ହିସାବରେ, କଳିଯୁଗରେ ଭାଇବ ସତୀ ନାରୀ, ତାହେଲେ ଭାବିଲେ ଖୋଜନା ଟେଲିଫୋନ ଯାଇ ଏକ୍ସଚେଞ୍ଜ ଯାଇ ସେ ନମ୍ବର ଆଣିକି ଦେଖିଲ, ଉତ୍ତର ଦେବେନି ସିଏ, ପତ୍ରୀ କେବଳ ଗୋଟିଏ ଜାଗାରେ ଉତ୍ତର ଦେବ, ଯେତେବେଳେ ସ୍ତ୍ରୀ ଏ ସ୍ୱାମୀ ବିପଦକାମୀ ହେବେ ପର ନାରୀ କତିକି ଯିବେ ସେତେବେଳେ ତାଙ୍କୁ ଉତ୍ତର ଦେବ, ଏଇଟା କରନି, ସିଏ ସବୁ ଧର୍ମ ଅଛି କଳିଯୁଗଟା ପୁରା, ସେ ସତୀ ନାରୀର ସବୁ ଧର୍ମ ସବୁ ଭାଗବତ ମୁଁ ପଢ଼ୁଥିଲି, ମହାଭାରତ ଯେଉଁ ପଢ଼ିବି ମୋତେ ମୋତେ ମୁଁ ବହୁତ ଭାବୁକ ଲୋକ ମୋତେ ପଢ଼ୁଥିଲି ସବୁ ମହାଭାରତ ଦେଖାରେ, ଏଇଭଳିଆ ଜଗତ ଆମର ଥିଲା, ଅନୁସୟା ନା ସରି କ'ଣ ନା ନା କଳି ଯା ପଛରେ ଲାଗିଥିବ ମୁଁ ନଳ ନଳ ଦମୟନ୍ତୀ ଯେଉଁ ପ୍ରସଙ୍ଗ ତାଙ୍କର ଯେଉଁ ଶ୍ଳୋକ ସବୁ ରହିଛି ମହାଭାରତରେ ତାଙ୍କର ଯେଉଁ ଡିସ୍କସନ ଦେହ ସହିତ ଉଠିବ, ବାହ ଗୋଟେ ନାରୀ କେତେ ସମର୍ପିତ ହେଇକି ରହୁଛନ୍ତି, କିନ୍ତୁ ଭାଗବତ ପଢ଼ୁ ନା ଦେବଭୂତି କେମିତି ଆସୁଛନ୍ତି, ରାଜକନ୍ୟା ମନଙ୍କର କନ୍ୟା ବସ୍ତ୍ର ଖଣ୍ଡେ ନାହିଁ ଛାଡ଼ି ଦେଇ ଚାଲିଗଲେ, ଗୋଟେ ଜଟା ଥିବା ବକଳ ଋଷିଙ୍କ ତ ଛାଡ଼ି ଦେଇ ଚାଲିଗଲେ, କେବେ ବି କହିନାହାନ୍ତି ସ୍ୱାମୀ ମୋର ମୋର କାମନା ପୂର୍ତ୍ତି କର ବୋଲି, ସବୁ ସବୁ ଦେଖିଲା ବେଳକୁ ଭଉଣୀ ତାଙ୍କର ଭଉଣୀଙ୍କର ପୁଅ ହେଇଗଲାଣି, ସ୍ୱାମୀ କିଛି କହିନାହାନ୍ତି, ସ୍ୱାମୀ ତ ତପସ୍ୟା ଆଉ ତାଙ୍କର କତିରୁ ଭଗବାନ ଆସିବ ନା, ଆଉ ଅସତୀ ନାରୀ କତିରୁ ସବୁ ଶୁଦ୍ଧ ସାଧୁ ଆସିବ, ସମାଜରେ ସବୁଠୁ ବଡ଼ ଦାନ ହେଲା ଗୋଟେ ସତୀ ନାରୀ, ସମାଜରେ ଯଦି କେବଳ ମଙ୍ଗଳ ଏ ଜଗତ ଚାହୁଁଛି କେବଳ ସତୀ ନାରୀମାନଙ୍କର ଆବଶ୍ୟକ ଅଛି, କାରଣ ସତୀ ନାରୀ ହିଁ ସତ୍ସାଧୁ ହିଁ ଏ ଜଗତକୁ ଗୋଟେ ବଡ଼ ଉପହାର ଦେବ, ତା ପାଖରୁ ଗୋଟେ ଜଣେ ସଂସ୍କାରୀ ସାଧୁ ଆସିବ, ତା ପାଖରୁ ଗୋଟେ ସଂସ୍କାରୀ ସନ୍ତାନ ଆସିବ, ଏ ଜଗତରେ ଯେତେ ବଡ଼ ବଡ଼ ଧାର୍ମିକ ଲୋକ ବ୍ୟକ୍ତିମାନେ ତାର ଅବଦାନଟା ତାଙ୍କ ମାଆଙ୍କର ଥିବ, ସେ ଧାରଣ କରୁଛନ୍ତି ନା, ସତ୍ୟନାରୀର ବହୁତ କିଏ ଆସିବ, ଭଗବାନ କପିଳଦେବ ଆସିବେ ନା ତାଙ୍କ ପାଖରୁ, ତେଣୁ ଧ୍ୟାନ ଭାଙ୍ଗିକି କରିଦେବ ସେ ଦେଖିଲେ କାହାକୁ ଦୟା ଆସିବ, ଆରେ ବାବା ମନୁ କନ୍ୟା ସେ ଡାକିଛନ୍ତି, ଭାବିନି ତୁମେ ଏ ଦେହ ଅତ୍ୟନ୍ତ ପ୍ରିୟ ସମସ୍ତିଙ୍କର, ଯେମିତି ଭଗବାନ ଭଗବାନଙ୍କୁ କିଏ କହିଥିଲେ? ସନ୍ଦୀପୁରୀ ମୁନି କହିଥିଲେ, ଶିଷ୍ୟକୁ ଦେଖି ତାଙ୍କ ଦୟା ଆସିଲା, ଏତେ ପରିଶ୍ରମ କରିଛନ୍ତି। ଓହୋ ହେ ପୁତ୍ର କାଜୟ ଅସ୍ମଦାର୍ଥେ ବହୁ ଦୁଃଖିତ, ହେ ପୁଅ ହେ ପୁତ୍ର, ପୁତ୍ର ବୋଲି ଡାକୁଛନ୍ତି, ମୋ ପାଇଁ କେତେ ତୁମେ ଦୁଃଖ ପାଇଲ, ସତଉଛନ୍ତି କୃଷ୍ଣ ବଳରାମ। ସେଭଳିଆ ଇଏ ଦେଖି ତାଙ୍କୁ ଦୟା ଲାଗିଲା, କୁହ ତୁମର କ'ଣ କାମନା ପୂର୍ତ୍ତି କରିବ, ଯାହା କହିବ ମୁଁ ତାହା କରିବି। ସେଥିପାଇଁ ଶହ ଶହ ବର୍ଷ ବିମାନରେ ଖାଲି ବୁଲେଇଲେ, ଏତେ ନାରୀ ନା ଭଗବାନଙ୍କର ସବୁଠୁ ବଡ଼ ଉପହାର କିଛି ଥାଏ, ଜଣେ ସତୀ ନାରୀ ଜଗତକୁ ଦେବା, ତାଙ୍କରି କଥା ସତ ସାଧୁ ଆସିବେ, ସତ ପୁତ୍ର ଆସିବେ, ସତ ଧାର୍ମିକ ବ୍ୟକ୍ତି ଆସିବେ, ଭଗବାନ ତାଙ୍କର ଆସିବେ, ବହୁତ ବଡ଼ ଅବଦାନ। ଆଉ ସ୍ତ୍ରୀ ଯଦି ସନ୍ତାନଗାମୀ ଇଚ୍ଛା ହିସାବରେ ନ ଚାଲିଲା ତା କ'ଣ କରିବୁ, ସୁଖ ଅଛି ସେ ଘରେ? ପୁତ୍ର ବସିବୁ ତ ନଥିବ, ସ୍ତ୍ରୀ ଇଚ୍ଛା ହିସାବରେ ଚାଲୁନଥିବ, ଆଉ ବିଦସ୍ୟ ଯସ୍ୟ ସନ୍ତୁଷ୍ଟ, ଯାହା ପୁତ୍ର ବସିଭୂତ, ଯାହା ସ୍ତ୍ରୀ ନିଜ ସ୍ୱାମୀର ଇଚ୍ଛା ହିସାବରେ ଚାଲୁଛି, ଆଉ ଯେତିକି ଧନ ମିଳୁଛି ସନ୍ତୁଷ୍ଟ ଯିଏ ରହିଛି, ସେଇ ଲୋକ ସ୍ୱର୍ଗରେ ରହିଛି ବୋଲି ଜାଣିବା, ସୁଖ ଅଛି ନା କିଛି ନାହିଁ। ଖୋଜ ତୁମେ କେତେ ଜଣ ମିଳିବେ, ଯା ବା ବୋଲିବ ଲେଖିକି ନେଇଯାଅ, ଖୋଜ ଲୋକ ପାଇବ। ସେ ନେଇ କଳିଯୁଗରେ ଏଇଟା ହବ ବୋଲି ଜାଣିକି ମହାପ୍ରଭୁ ଆସିକି ନାମଟା ଦେଇଦେଇଗଲା, ଆଉ କିଛି ତୁମ ଦ୍ୱାରା ତୁମେ ଶାସ୍ତ୍ର ଖୋଜି ଖୋଜି ନିରାଶ ହେଇଯିବ, ଭଲ ପୁଅ ପାଇବ କି? ଭଲ ପୁଅ ନା ଭଲ ସ୍ତ୍ରୀ, ତୁ କାହାକୁ ଯାହାକୁ ଅନେକ ଗୋଟେ ବେଳକୁ ଗୋଟେ ଅନେଲା ବେଳକୁ ଆଉ ଗୋଟେ ନଥିବ, ନିରାଶ ହେଇଯିବ ନା। ସେଥିପାଇଁ କଳି ଯୁଗରେ ନୀତିକି ପକେଇଲେ ବି ତୁମେ ନିରାଶ ଲାଗିବ, କିନ୍ତୁ କମନ୍ ସେନ୍ସ, ଏଇଟା କମନ୍ ସେନ୍ସ କହିବା, ତୁମେ ଧାରଣା ରହିବା ଦରକାର, ତୁମେ ଅନ୍ଧ ହୁଅନି, ଏଇଟା ସବୁ ଧାରଣା ରହିବା ଦରକାର ନା। ମୋ ସ୍ତ୍ରୀ ଅଛି, ମୋ ପିଲା ଅଛି, ମୋ ଟଙ୍କା ଅଛି, ଏଇଠି ଗଧଟା କିରେ ତୁ ଟଙ୍କା ସ୍ତ୍ରୀ ପିଲା କ'ଣ ଦେଖୁ, ଦେଖୁନୁ ଶାସ୍ତ୍ର ଚକ୍ର ଦେଖୁନୁ କ'ଣଟା ରହିଛି, ତୋର ମଙ୍ଗଳ କିଛି ହେବନି, ତୁ ଭଜନଟା କର। ସେ ମହାପ୍ରଭୁ ସବୁ ଜାଣିକି ସବୁ ସେସବୁ ନାମଟା ଦେଇଗଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସବୁ ଦୃଷ୍ଟିରୁ ତୁମେ ବିଚାର କରିବ, ଆଲୋଚନା କରିବ, ନିରାଶ ହେଇଯିବ, ତୁ କିଛି କରିବାକୁ ଇଚ୍ଛା ହେବନି, ସଂସାର ବଞ୍ଚିବ। ମୁଁ ଯଦି ନୀତି ଖାଲି କହିଦେବି ତୁମ ଘରକୁ ବସିବନି, ତୁମେ ଚାରିଟା ଚାରିଟା ପାଞ୍ଚଟା ମୋର ନୀତି ବହି ଖାଲି ଅଛି, ମୁଁ ଖାଲି ନୀତି ଗୁଡ଼ା ପଢ଼ିବି ତୁ ବସିବନି ତୁମ ଘରକୁ, କହିବେ ଘରେ ବି ଶ୍ମଶାନ, କ'ଣ ହବ ସେଟା, ସେଟା ଲାଗିପାରିବନି ଏ ଯୁଗରେ, ଏ ଯୁଗରେ ଲାଗିପାରିବନି। ଆମେ ତ ନୀତି ଘର ନୁହେଁ, ଆମେ ନୀତିରେ କ'ଣ ଦେଖିବା, ଆମ ପାଇଁ କେବଳ ଭଗବାନ ନାମଟା, ତାହେଲେ ନାମଟା କର ଯେତିକି ସବୁ ତା ଦେହରେ ମିଳିଯିବ, ଆଉ ନୀତି ଭକ୍ତି ପୁଣ୍ୟ ସବୁ ତା ଦେହରେ ଅଛି। ଯଦି ଏଇ କଥା ପଡ଼ିଥିଲା, ବ୍ୟବସାୟ ତୁମେ ବୁଦ୍ଧିର ଦରକାର, ସ୍ଥିର ବୁଦ୍ଧି ଦରକାର, ବୁଦ୍ଧିରେ ସ୍ଥିର କାହିଁ କହୁନି, ବୁଦ୍ଧିକୁ ଚଞ୍ଚଳ କରୁଛି କିଏ, ମନ, ମନ ମନ ପୁଣି ରହିଲା କାହା ସାଙ୍ଗରେ ଯୁକ୍ତ ହେଇକି, ଇନ୍ଦ୍ରିୟ ସାଙ୍ଗରେ, ଇନ୍ଦ୍ରିୟ ମାନେ କାହା ସାଙ୍ଗରେ ଯୁକ୍ତ ହେଇକି ରହିଲେ, ବିଷୟ ସାଙ୍ଗରେ, ଆଉ ଗୋଟିଏ ଇନ୍ଦ୍ରିୟର କେତେ ଶକ୍ତି ରହିଲା, ଗୋଟିଏ ବିଷୟରେ ଲାଗିଗଲେ ପୁରା ଟୋଟାଲ ହୋଲ ସମ୍ ସେ ଟାଣି ନେଇ ପଳେଇଯିବ, ପୁଣି ମନ ସାଙ୍ଗରେ ନେଇ ଯୋଡ଼ିଦେବ। ମନ କ'ଣ ସବୁବେଳେ ସୈତାନିକରି କାମ କରୁଛି ନା କ'ଣ, ଇନ୍ଦ୍ରିୟ ବି ଗୋଟେ ଗୋଟେ କାମ କରିଦେଇକି ମନକୁ ଟାଣି ପଳୁଛି। ଇନ୍ଦ୍ରିୟ ଆଣି ପ୍ରମାଥିନି, ଇନ୍ଦ୍ରିୟ ଆଣି ବହୁବଚନ ଲଗେଇଲେ, ଇନ୍ଦ୍ରିୟ ଆଣି ପ୍ରମାଥିନି ହରନ୍ତି ପ୍ରସବ ମନ, ମନ ବି କେତେବେଳେ ଇଚ୍ଛା କରୁଛି ମୁଁ ଏ ବିଷୟରେ ଲାଗିବି ନାହିଁ, ଇନ୍ଦ୍ରିୟ ମାନେ କ'ଣ କରୁଛନ୍ତି, ଇନ୍ଦ୍ରିୟ ମାନେ ସେବା ପାଇଛନ୍ତି, ମନ ବି ସେଇଟା କହୁଛି ନା, ମନ କହିଲେ ବି ଇନ୍ଦ୍ରିୟ ମାନେ, ଇନ୍ଦ୍ରିୟ ମାନଙ୍କର ଅଭ୍ୟାସ ହେଇଛି, ଇନ୍ଦ୍ର ଟାଣି ପଳେଇବେ ପ୍ରମାଥିନି। ସେଥିପାଇଁ ପ୍ରମାଥିନି କାହା ପାଖରେ ଲାଗିଥିଲା, ମନ ପାଖରେ ଏଠି ପ୍ରମାଥିନି ଲାଗିଥିଲା, ଏଠି ଇନ୍ଦ୍ରିୟ ପାଖରେ ପ୍ରମାଥିନି ଲାଗିଲା, ବି କେୟାରଫୁଲ। ଭଗବାନ ଯେତେବେଳେ ପ୍ରବଚନ ଦେଇଛନ୍ତି ପ୍ରମାଥ ଶକ୍ତ ଦୁଇ ଜାଗାରେ ଲାଗିଛି ଭଗବତ ଗୀତାରେ, ସେଠି କ'ଣ କହିଲେନି, ପ୍ରମାଥି ପଲବମ ଦୃଢ଼ମ, କାହାର ବିଶେଷଣ ରହିଲା ମନର, ଆଉ ଇନ୍ଦ୍ରିୟ ମାନେ କ'ଣ, ଏଠି କହିଥିଲେ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭମ ମନମ, ପ୍ରସଭମ ପ୍ରସଭମ ବଲପୂର୍ବକମ, କ'ଣ ବିପଶ୍ଚିତା କୋଉ ଶବ୍ଦ ହେଉଛି ଗୀତାରେ, ଇତିରେ ରହିଛି ନା କ'ଣ ବିପଶ୍ଚିତ, ହଁ ଯେତେ ତହ୍ୟକନ୍ତେ ପୁରୁଷଶ୍ଚ ବିପଶ୍ଚିତ ଇନ୍ଦ୍ରିୟ, ଏଇ ସବୁ କଥା, ଇନ୍ଦ୍ରିୟାଣି ପ୍ରମାଧିନି ହରନ୍ତି ଯେତେ ତହ୍ୟକନ୍ତେ ପୁରୁଷଶ୍ଚ ବିପଶ୍ଚିତ। ଆଚ୍ଛା ବିପଶ୍ଚିତ ଶବ୍ଦକୁ ଧରିବ, ଆକୁ ଧରିବ, ଏ ଗୀତାଙ୍କୁ ପଢ଼ିଲା ବେଳକୁ ତୁମେ ଖାଲି ଶୁଖଲା ପଢ଼ିଦେବି ମୁଁ ଘୋଷ ଦେଇକି ମନେ ରଖିଦେବ ନା କ'ଣ, ତା ଶବ୍ଦରେ ଧରିବାକୁ ପଡ଼ିବ ନା, ସାର ଶବ୍ଦ ବ୍ରହ୍ମ ନା, ଭଗବାନ ଶବ୍ଦ ବ୍ରହ୍ମରୁ ପୁରା ପରିପ୍ରକାଶ ଦେଇଛନ୍ତି। ଯତତ ହ୍ୟପି କୁନ୍ତେୟ କ'ଣ ସମ୍ବୋଧନ କଲେ, କୁନ୍ତିପୁତ୍ର ଏଇଟା ତୁମ ପାଇଁ ବି ଟାସ୍କ, ତୁମ ପାଇଁ ବି ଏଇଟା ଗୋଟେ ବଡ଼ ଟାସ୍କ, ତୁମେ କୁନ୍ତିର ପୁତ୍ର କିନ୍ତୁ ମନେ ରଖ ଇନ୍ଦ୍ରିୟ କ'ଣ, ୟତତ ହ୍ୟପି କୁନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ, କେଉଁ ପୁରୁଷମାନଙ୍କ ପାଇଁ ବିପଶ୍ଚିତଃ, ବିପଶ୍ଚିତଃ ଚକ୍ରବର୍ତ୍ତୀ ଟୀକାରେ ଲେଖିଲେ ବିପଶ୍ଚିତ, ବହୁତ ଦିନ ପଢ଼ିଥିଲା ଆଉ କ'ଣ ପଢି ପଡ଼ୁଛି, ଏବେ ଆସିବ ସେ ପ୍ରସଙ୍ଗ ପଢି ପଡି କେତେ ଆଉ ମନେ ରଖିବ, ଭଗବାନ ମନେ ରଖିବାର ଅଛି ଆଉ ଶାସ୍ତ୍ର ତା ଯେତିକି ରହିଲେ ରହିଲେ ବିପଶ୍ଚିତ ସେ ଚକ୍ରବର୍ତ୍ତୀ ଲେଖିଲେ। ଆତ୍ମ ଅନାତ୍ମ ବିବେକୀ, ଯାହାର ଆତ୍ମ କ'ଣ ଅନାତ୍ମ କ'ଣ ଭଲ ଭାବରେ ଜାଣେ, ତାର ମନକୁ ହରଣ କରି ନେଇଯିବେ। ଆମର ତ କିଛି ଜ୍ଞାନ ନାହିଁ, ପୁରା ଆତ୍ମ ଅନାତ୍ମ ଭିତରେ ପକ୍କା ତାର ଜ୍ଞାନ ଅଛି। ସେଇ ଲୋକ କ'ଣ କରିବ, କହନ୍ତି ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନୀ। ଇନ୍ଦ୍ରିୟ ମାନେ କେଉଁ ପୁରୁଷର, ବିପଶ୍ଚିତ ପୁରୁଷକୁ ତାର ମନକୁ କ'ଣ କରିବେ, ଇନ୍ଦ୍ରିୟାଣି ପ୍ରମାଥିନୀ। ପ୍ରମାଥି ଇନ୍ଦ୍ରିୟର ବିଶେଷଣ, ସେଠି ମନର ବିଶେଷଣ ଥିଲା ପ୍ରମାଥି। ହରନ୍ତି, ହରଣ କରିନେବେ। କାହାର ହରଣ କରନ୍ତି, ବିପଶ୍ଚିତ ପୁରୁଷର। ସେ କେମିତି ହରଣ କରିନେବେ, ତାର ତ ଆତ୍ମା ଅନାତ୍ମା ଜ୍ଞାନ ଅଛି, କେମିତି ହରଣ କରିନେବେ। ସେ ତ ଜାଣିଛି ଭାଗବତ ଶବ୍ଦ ବ୍ରହ୍ମ ନା, ଦେଖୁନ ଗୀତାରେ ଶ୍ଳୋକକୁ ଭାଗବତର ଲୋଭ ନା, ଅଜାମିଳି ଚରିତ୍ରରେ ଅଜାମିଳି ତାର ଜାଣୁଛି ମୋର ସ୍ତ୍ରୀ ଅଛି, ଏ ଗୋଟେ ବାରାଙ୍ଗନଟା ମୋର, ଏଇଟା କରିବା ଠିକ ନୁହେଁ, ପିତାହାଣ ଅପେକ୍ଷା କରି ରହିଥିବେ। ସେଠି ବା ଅଛି ଶ୍ଳୋକ କ'ଣ, ଆତ୍ମନମ ଆତ୍ମନମ ନଶ ସାକୁ ସମାଧ୍ନାତୁ ମନ ମଦନ ବୈପିତମ। ବହୁତ ଚେଷ୍ଟା କରୁଛି ନା, ଏଇଟା କରିବା ଠିକ ନୁହେଁ, ମନ ମଦନ ବୈପିତମ, ମଦନର ପୀଡ଼ାରେ ମନ ବ୍ୟପିତ ହେଇଗଲା। ନ ଶସାକୁ ସମାଧାନାନ୍ତୁ, ନ ଶସାକୁ ସମାଧାନାନ୍ତୁ, ସମାଧାନ କିଛି କରିପାରିଲେନି ମନରେ, ଏଇଟା କରିଟା ଠିକ କି ଭୁଲ, ଠିକ କି ଭୁଲ, ଠିକ କି ଭୁଲ କରିକି ପଶିଗଲା। ମନ ମଦନ ବ୍ୟପିତମ, ମନକୁ ମଦନ ବ୍ୟପିତ କରିଦେଲା। ହିସାବ ଲାଗିଲା ନା, ଏଠି କ'ଣ ଲାଗିଲା, ପ୍ରମାଥିନୀଟା କାହା ପାଇଁ, ଇନ୍ଦ୍ରିୟ ପାଇଁ, ଇନ୍ଦ୍ର ମାନେ ପ୍ରମାଥିନୀ। ଆଚ୍ଛା କ'ଣ କରିବେ, ପ୍ରସବମ ବଳପୂର୍ବକମ, କାହାକୁ ହରଣ କରିବେ, ଅଜ୍ଞାନୀକୁ ତ ଭଗବାନ, ଭଗବାନ କେବେ ଅଜ୍ଞାନ ନାଁ ନେଇନାହାନ୍ତି ଗୀତାରେ, ଏଠି ମନେ ରଖିଥିବ। ଅଜ୍ଞାନ ମାନଙ୍କୁ ଦୀପ ଗାଳି ଦେଇକି ବନ୍ଦ କରିଦେଇଛନ୍ତି, କହିଲେ ନା ନ ମା ଦୁଷ୍କୃତି ନ ମୁଢା, ମୁଢା ଫୁଢା କହିକି ଦୁଇ ଚାରି ପଦ ଗାଳି ଦେଇକି ବନ୍ଦ କରିଦିନି। ଆଉ ଯାହା ପ୍ରବଚନ ସବୁ ଆମ ପାଇଁ, ଆମେ ଲଗଉଛେ କାହା ପାଇଁ, ଆମେ ତ ପ୍ରବଚନ ଲଗଉଛେ ସବୁ ବାହାର ଲୋକ ପାଇଁ, ବାବା ଆମେ ତ ବାବା ସବୁ ସାଧୁ ପଢିଦେଉ, ସେ କହୁଛି ଏଇଟା କହିଲେ କେବଳ ବାହାର ଲୋକ ପାଇଁ। ଆରେ ଭଗବାନ ବାହାର ଲୋକ ପାଇଁ କହିନାହାନ୍ତି, ବାହାର ଲୋକ କେବଳ ଗାଳି ଦେଇକି ଛାଡ଼ି ଦେଇଛନ୍ତି, ଏଇଟା ମୁଢ ଗୁଡ଼ାକ ନମା ଦୁଷ୍କୃତି ନ ମୁଢା, ଆଉ କ'ଣ କହିଲେ ମୁଢ ଯମୁନା ଅବି ଜାଣନ୍ତି, ଆଉ ମୁଢ 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 ଗୁଡ଼ କହିକି ଅବଜାନନ୍ତି ମାଂ ବୁଢା, ଏଭଳିଆ ଖାଲି ମୁଢ କହିକି ତାଙ୍କୁ ବନ୍ଦ କରିଦେଲେ, ତାଙ୍କ ରାସ୍ତା ବନ୍ଦ କରିଦେଲେ, ଏଇଟା ଜାଣିପାରିନି ନା ସାର ଲାଗିଗଲା ଭଗବାନ। ଯାହା ପ୍ରବଚନ ଦେଲେ ଆମ ମାନଙ୍କ ପାଇଁ, କିନ୍ତୁ ଆମେ କାହାକୁ ପ୍ରବଚନ ଦଉଛେ, ମୁଢମାନଙ୍କୁ। ଇଏ ଶାସ୍ତ୍ରକୁ ଧରିବା ବଡ଼ କଷ୍ଟ ନା, ଟିକେ କାହାକୁ କହୁଛେ କିରେ ବାପା, ଶାସ୍ତ୍ର ଶାସନ କରନ୍ତି, ଯେ ଶାସ୍ତ୍ର ଶାସନ ପାଇନି ଗୁରୁଦେବ କୁହନ୍ତି, ଯେ ଶାସ୍ତ୍ର ଶାସନ ପାଇନି ଗୁରୁ ଶାସନ ପାଇନି, ସେ ମଣିଷ ହେଇଯିବ, ମଣିଷ ହେଇଯାଉଛି, ଶାସ୍ତ୍ର ଜାଣିଲେ କ'ଣ ହବ। ଏଇଠି ପ୍ରଭୁପାଦ ଗୋଟିଏ ପଦ ଲେଖିଛନ୍ତି, କେତେ ବଡ଼ ୱାର୍ଡିଂ ଦେଇଛନ୍ତି ପ୍ରଭୁପାଦ, ବହୁତ ସୁନ୍ଦର କଥା ଲେଖିଛନ୍ତି। ସମୁଦାୟ ଧାରା ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ଆଧାରିତ, ଏହା ଦେହ ଧାରଣାର ବହୁ ଉର୍ଦ୍ଧରେ, ଏହା କେବଳ ପୁସ୍ତକଗତ ଜ୍ଞାନ ନୁହେଁ। ଗୁରୁଦେବ କୁହନ୍ତି ପୁସ୍ତକଗତ ଜ୍ଞାନ, ଥିଓରିଟିକାଲ ନଲେଜ, ଖାଲି ବହିରେ ପଢି ଦେଇକି ତୁମେ କହିଦବ, ଏଇଟା ନୁହେଁ। ଦେଖ ପ୍ରଭୁପାଦ ଏଇଟା କହିଛନ୍ତି ଏଇ 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 ଶ୍ଳୋକର ବ୍ୟବସାୟତ୍ମିକ ବୁଦ୍ଧିରେ। ସମୁଦାୟ ଧାରା, କୋଉ ଧାରା, ସମୁଦାୟ ଧାରା ମାନେ କ'ଣ, ଆମର ଟୋଟାଲି ପ୍ରୋସେସଟା, ଯୋଉ ବ୍ୟବସାୟତ୍ମିକ ବୁଦ୍ଧି ଯୋଉଟା ଆଲୋଚନା ଚାଲିଛି, ଭକ୍ତି ଯୋଉଟା, ଇଏ ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ଆଧାରିତ, ଏହା ଦେହ ଧାରଣାରୁ ବହୁ ଉର୍ଦ୍ଧରେ। ଯାହାକୁ ତାକୁ ଟାଣିକି ଆମେ କ'ଣ ସବୁ ପୁରୀ ପୁରୀ ଦେଇକି ଆଣି ତାଙ୍କୁ ପରଫେକ୍ସନ ଦେଇପାରିବାନି। ସମସ୍ତେ ଭକ୍ତ ହୁଅନ୍ତୁ, କିନ୍ତୁ ମନ ରଖିବାକୁ ପଡ଼ିବ ତାଙ୍କୁ ଦେହ ଧାରଣାର ଉର୍ଦ୍ଧକୁ ଯିବାକୁ ପଡ଼ିବ। ଗୋପୀଭର୍ତ୍ତ ବାଦକମଳ ଦାସ ଦାସାନ ଦାସ, ଆଉ ସମସ୍ତେ ପୁଣି ଭକ୍ତ ସଂସାରଟା ପୁଣି ଦୁଃଖ ପାଇବେ, ଭକ୍ତ ହୁଅ, କିନ୍ତୁ ମନ ରଖ ତୁମେ ସେଥିରେ ସାଟିସ୍ଫାଏଡ଼ ହୁଅନ୍ତୁ ପୋଜିସନରେ। ଏଟା ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ନିର୍ଭର କରେ, ଆଉ ପ୍ରଭୁ ତୁମକୁ ଦେହ ଧାରଣାର ଉର୍ଦ୍ଧକୁ ଯିବାକୁ ପଡ଼ିବ, ଏହା କେବଳ ପୁସ୍ତକଗତ ଜ୍ଞାନ ନୁହେଁ। ଖାଲି ପଢି ଦେଇଛ, ପଢି ଦେଇକି ତୁମେ କହିଦେବ ନା, କରୁଛ କ'ଣ, କରୁଛ କ'ଣ ତୁମେ, ସେ ତା ଉପରେ ଆତ୍ମଜ୍ଞାନ ନିର୍ଭର କରେ, କହିବା ଉପରେ ନାହିଁ। କହିବାବାଲା ବହୁତ ଅଛନ୍ତି, କରିବାବାଲା ଜଗତରେ କମ, କହିବାବାଲା ବହୁତ ଅଛନ୍ତି, ବହୁତ ଆସିବେ, କରୁଛି କିଏ, ଆତ୍ମଜ୍ଞାନଟା କହିବାର ଆସେ ନା, ଆତ୍ମଜ୍ଞାନଟା କରିବାର ଆସେ। ଗାଈ ଚରିକି ଆତ୍ମଜ୍ଞାନ ପାଉଥିଲେ ନା, ଆଉ ନା ପାଠ ପଢିକି ପାଇଥିଲେ, ଦେଖିଲେ ମୁନି ଋଷିମାନେ କ'ଣ କରୁଥିଲେ, କରିକି ପାଇଛନ୍ତି। ଆମେ ଭାବୁଛେ ମୁଁ କହିକି ପାଇବି, ଭୁଲି ଯାଅ ବାପା, ଏଇଟା ଭୁଲି ଯାଅ, କରିକି କିଛି ପାଅ। ଆଗରୁ ଗାଈ ଚରଉଥିଲେ, ଚାଷ କରୁଥିଲେ, ଗୁରୁଙ୍କ ପାଇଁ ଜଳ ଆଣୁଥିଲେ, କରିକି ପାଉଥିଲେ ନା। ଆଉ ଯେତେଜଣ ଆତ୍ମଜ୍ଞାନ ପାଇଛନ୍ତି, କୋଟି କୋଟି ହିଷ୍ଟ୍ରି ତୁମେ ଦେଖ, ଉଦାଳକଙ୍କୁ ଦେଖ, କାହାକୁ ବି ଦେଖ, ଅଲରକଙ୍କୁ ଦେଖ, ଯେଉଁମାନେ ଆଜି ଆତ୍ମଜ୍ଞାନ ପାଇଛନ୍ତି ସେମାନେ କରିକି ପାଇଛନ୍ତି। କହିବାଟା କିଛି କ୍ଷତି ନୁହେଁ, ଭଗବାନ କଥା କହିବା କିଛି କ୍ଷତି ନୁହେଁ, କିନ୍ତୁ ମନେ ରଖିବ କହି କହୁଛେ କରିବା ପାଇଁ, ମାଇଣ୍ଡକୁ ଷ୍ଟ୍ରାଇକ୍ କରୁଛେ ଦେଖ ଏଇଟା କରିବା ଦରକାର, ଖାଲି କହିବା ଆମର କାମ ନୁହେଁ, କରିବାଟା ଆମର କାମ। ସେଥିରେ ମହାପ୍ରଭୁ କହିଲେ ଆପଣ ଆଚରି ଧର୍ମ ଅପରେ ଶିଖା, ଆପଣ ଆଚରି ଆପଣ ଆପଣ କରିବୁ ଭକ୍ତ ଭାବ ଅଙ୍ଗୀକାର, ଆପଣ ଆଚରି ଭକ୍ତି ଶିଖାବ ସଭା, ଆଚରଣଟା ପଡ଼ ନା, ଆଚରଣଟା ହିଁ ପ୍ରଚାର ଆଉ। ତୁମର ଆଚରଣ ନାହିଁ, ତୁମେ କଥାଟା କହିଲେ କ'ଣ ଭାବ, ଥିରୋଟିକାଲ କଥାଟା କିଏ ଶୁଣୁଛି, ସେଇଟାକୁ ତୁମେ ରଖ, ସେ କାମ ମନକୁ ତୁମେ ବୁଝେଇ ଦେଇପାରିବ, ଆମେ ଶୁଣିବାକୁ ରାଜି ନୁହଁ। ଆମେ ଦୀପଦ ଆଚାର୍ଯ୍ୟଙ୍କର କଥା ଆମର ଦରକାର, ଆମର ଲକ୍ଷ୍ୟ କଥା ଦରକାର ନାହିଁ। ତୁମେ ତୁମର ଆଚରଣ ନାହିଁ, ତୁମେ ଆମେ ସେ କଥା ଶୁଣିବାକୁ ଚାହୁଁନୁ, ସେଇଟା ଆତ୍ମଜ୍ଞାନ ନୁହେଁ, ସେଇଟା ମାଇଣ୍ଡ ପାଇଁ ଗୋଟେ ରିଲାକ୍ସ। ଯା କୁହନ୍ତି ଆମର କୁହାଗଲା ଭକ୍ତିନାରାୟଣ ଠାକୁର କହିଲେ କର୍ଣ୍ଣ ଲାମ୍ପଟ୍ୟ, ଗୋଟେ କର୍ଣ୍ଣ ଗୋଟେ ଲମ୍ପଟତା ହେଇଯାଇଛି, ସେ ଖାଲି ଏଇଟା ଶୁଣିବ, ଆଚରଣଶୀଳ ପୁରୁଷ ନୁହନ୍ତି ଆଉ, ତାତେ ତ ଧର୍ମ ତାଙ୍କ ପାଖରେ ରହିବେନି ଆଉ। ତୁମର ଚେଷ୍ଟା କର ଜୀବନରେ କେମିତି ମୁଁ ଆଚରଣ କରିବି ଗୁରୁବାକ୍ୟଙ୍କ ବାକ୍ୟ, ମୋର ଆତ୍ମଜ୍ଞାନ ତ ଅଟୋମେଟିକ ଆସିବ ଆଉ, ଏଇଟା ପୁସ୍ତକଗତ ଜ୍ଞାନ ଉପରେ ତୁମେ ବିଶ୍ୱାସ କରନି, ସ୍ଥାନ ନୁହେଁ ଶାସ୍ତ୍ର ପଢ଼ିବିନି, ନେଗେଟିଭ ସେନ୍ସରେ ନିଅନି, ଶାସ୍ତ୍ର ଶ୍ରଦ୍ଧା କର, ସବୁ କର, ଜାଣୁଛେ କାହିଁକି ଏଇଟା କରିବା ପାଇଁ, ଏଇଟା ଆତ୍ମଜ୍ଞାନଟା ବା ପୁସ୍ତକଗତ ଜ୍ଞାନ ହୋଇ ରହିବା ଉଚିତ ନୁହେଁ, ଏହା ବାସ୍ତବ ଜ୍ଞାନ ଅଟେ ଏବଂ ହେବା ଉଚିତ। ଯେତେବେଳେ ବ୍ୟକ୍ତି ଏହି ଜ୍ଞାନ ଲାଭ କରେ ସେତେବେଳେ ସକାମ କର୍ମ ପ୍ରକାଶିତ ହେଉଥିବା ତାର ଇନ୍ଦ୍ରିୟ ପରିତୃପ୍ତିର ଅବକାଶ ଆଉ ରହେ ନାହିଁ। ଏ ଯେଉଁ ବାସ୍ତବ ଜ୍ଞାନଟା ଆସିଗଲେ ସକାମ କର୍ମରେ ପ୍ରବୃତ୍ତ ହେଇକି ଇନ୍ଦ୍ରିୟମାନଙ୍କର ଯେଉଁ ସୁହଟା ଆସୁଛି ସେଇଟା ଆଉ ରହିବ ନାହିଁ, ଆତ୍ମଜ୍ଞାନଟା ଆସିନି ବୋଲି ଇଏ ହବ ଆଉ। ଯେ କୃଷ୍ଣ ଚେତନା ଦୃଢ଼ ନୁହେଁ, ସେ ବିଭିନ୍ନ ପ୍ରକାର ସକାମ କର୍ମରେ ଲିପ୍ତ ହୁଏ ଏବଂ ତାର ମନ ବିଭିନ୍ନ ପ୍ରକାର ସକାମ କର୍ମ ପ୍ରତି ଆକୃଷ୍ଟ, ବ୍ୟବସାୟ ତୁମେ ବୁଦ୍ଧି ତାର ନାହିଁ। କେଉଁ କଥାରେ ଗୋଟେ ପଳେଇ ଆଇଲି, କ'ଣ କହୁଥିଲି ଗୋଟେ, ହଁ, ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ପ୍ରସବମ ମନ ଯତ ଏପି କଞ୍ଚେ ପୁରୁଷ ବିପଶ୍ଚିତ ଇନ୍ଦ୍ରିୟାଣୀ। ଏଇ ଯୋଉ ଏଇ କଥାରେ ଗୋଟେ ପଳେଇ ଆଇଲି, ଭଗବାନ ସବୁ ଆମ ଜ୍ଞାନୀମାନଙ୍କ ପାଇଁ କହୁଛନ୍ତି, ମୂଢ଼ମାନଙ୍କ ପାଇଁ ଏଇଟା କାହିଁକି, ମୂଢ଼ମାନଙ୍କୁ ଗୋଟେ ସାଇଡ଼ କରି ରଖିଛନ୍ତି, ଧରି ହେବନି ନା ଏତେ ଶୀଘ୍ର। ଆମେ ତ ଶାସ୍ତ୍ରକୁ ତର୍ଜମା କଲେ ବହୁତ ଜିନିଷ ରହିଛି, ଆମର ଆବଶ୍ୟକ ନାହିଁ, ଓଡ଼ିଆରେ କୁହନ୍ତୁ ଗୋଟେ ଖୋଳତାଡ଼ ନୀତି ଆବଶ୍ୟକ ନାହିଁ। ଆମକୁ କ'ଣ କରିବାକୁ ପଡ଼ିବ ନା, ଆମକୁ ଗୁରୁ ବୈଷ୍ଣବଙ୍କର ଆଦେଶରେ ବଞ୍ଚିବାକୁ ପଡ଼ିବ। ବ୍ୟବସାୟ ତାଙ୍କ ବୁଦ୍ଧିର ପୁରା ହୋଲ ଯଦି କୁହାଯିବ, କ'ଣ କୁହାଯିବ, ସମ୍ପୂର୍ଣ୍ଣ ଭକ୍ତିର ଧାରା ଏଇ ଶ୍ଳୋକ ଉପରେ ଆଧାରିତ। ବାସ୍ ମନେ ରଖ, ଯିଏ ଗୋଟେ ଶ୍ଳୋକ ବୁଦ୍ଧି ଦେଲା, ବ୍ୟବସାୟତ୍ମିକ ବୁଦ୍ଧିରେ କହ କୁରୁନନ୍ଦନ, ଗୋଟିଏ ଶ୍ଳୋକ ସେ ଦେଲା, ସେ ଭକ୍ତିଧାରା ବଞ୍ଚିଯିବ। ସେ ଗୋଟିଏ ଶ୍ଳୋକର କମେଣ୍ଟ ରିଚ କରିବା ଲେଖିଛି, ସମ୍ପୂର୍ଣ୍ଣ ଭକ୍ତିଧାରା ଜୀବନ ଗୋଟିଏ ଶ୍ଳୋକ ଉପରେ ନିର୍ଭର କରୁଛି। ମନେ ରଖିଥ, ଏଇ ଶ୍ଳୋକଟା ଯିଏ ବୁଝିନି ସେ କେତେ ବଡ଼ ଫିଲୋସଫି ଜାଣିଛି, ଦିନେ ପତନ ହେଇଯିବ। ସେଟା ପ୍ରଭୁ ଚୁମ୍ବକରେ ଲେଖିଥିଲେ, ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ, ପ୍ରାମାଣିକ ଗୁରୁ କଥା ଲେଖିଥିଲେ, ଆଉ ଚକ୍ରପଦ ପୁରା ଡାଇରେକ୍ଟ ପାଡ଼ିକି ଲେଖିଲେ। ବ୍ୟବସାୟ ବୁଦ୍ଧିରା ଗୋଟିଏ ଜିନିଷ ଉପରେ ନିର୍ଭର କରୁଛି, ତୁମେ ଇଣ୍ଟେଲିଜେଣ୍ଟ କେତେ ରହିଥା, ତୁମେ ରଖ ତୁମେ ଇଣ୍ଟେଲିଜେଣ୍ଟକୁ, ତୁମେ ଇଣ୍ଟେଲିଜେଣ୍ଟକୁ ତୁମ ମୋବାଇଲ ଭିତରେ ରଖ, ଦ ଷ୍ଟ୍ରେଟ କହୁଛି, ତୁମେ ଇଣ୍ଟେଲିଜେଣ୍ଟକୁ ତୁମେ କ'ଣ ପାଠ ପଢ଼ିକି ଆସିଛ, କ'ଣ ରଖିଛ, ରଖ ତୁମେ ତାଙ୍କ ପାଖରେ ଚାବି ରଖିକି, ତୁମେ ଇଣ୍ଟେଲିଜେଣ୍ଟର ଚାବି ତାଲା ପକେଇ ଦିଅ, କିଛି କାମ ଦେବନି ଏଠି। ଏଠି ବ୍ୟବସାୟତ୍ମିକ ବୁଦ୍ଧି ଦରକାର, ୱାନ୍ ପଏଣ୍ଟେଡ଼ନେସ୍ ଇଂଲିଶରେ କୁହାଯାଏ, ନହେଲେ ତୁମେ ଡାଇଭର୍ଟ, ତୁମେ ଇଣ୍ଟେଲିଜେଣ୍ଟ ହଜାରଟେ ବୁଲୁଛି, ଘୁରିବ ତୁମେ ଆଉ, ଯେତେ ଇଣ୍ଟେଲିଜେଣ୍ଟ ଏଇଟା ଖାଲି ଏଇଟା ଖର୍ଚ୍ଚ କରୁଥିବ, ସେଟା ଖର୍ଚ୍ଚ କରୁଥିବ, ସେଟା କରୁ, କିଛି ପାଇବନି ସେସବୁ। ଏ ଯୋଉ କ'ଣ ଭାବିଲି, ମାଛ ଧରନ୍ତି ଦେଖିଛ ନା, ଗାଁରେ ସବୁ ଥାଏ ପୋଖରୀ, ମୁଁ ସେଇଟା ଦେଖିଛି, ମୋର ମନ ପଡ଼ିଲା ହଠାତ୍ କାହିଁକି ଏବେ, ସେ ସବୁ ଗାଁରେ କି ପୋଖରୀ ଥାଏ ଏଇଟା କୁହନ୍ତି, ଇଜମାଇଲ ପୋଖରୀ, ଇଜମାଇଲ ମାନେ କ'ଣ ନା କ'ଣ ଏଇଟା କୁହନ୍ତି, ସମସ୍ତଙ୍କର ସେଠି ଭାଗ ଅଛି, କାରଣ ଗୋଟେ ଦିନ ଫାଇନାଲ ହବ, କ'ଣ ହବ, ମାଛ ଧରା ହବ, ଦେଖି ସେ କିଏ ତାର ଗାମୁଛା ନେଇକି ଯିବ, କିଏ ତାର କ'ଣ ଏଇଟା କୁହନ୍ତି ଗୋଟେ ପକାନ୍ତିଟା ପୋଳୁ ନେଇକି ଯିବ, କିଏ ତାର ଜାଲ ନେଇକି ଯିବ, କିଏ ତାର ବାଡ଼ି ଠେଙ୍ଗା ନେଇକି ଯିବେ, ସେ କ'ଣ ହଉ ଦେଖିଛ ନା, କେମିତି ହୁଅନ୍ତି, ଖାଲି ହାତରେ କିଏ ଫେରାଇ କହିଲ, ଯିଏ କହିବ ବଡ଼ ମାଛ ଧରିବି, ଖାଲି ତାର ଗୋଟେ ଜାଗାରେ ଠିଆ ହବନି, ଖାଲି ଏପଟ ସେପଟ ଦୌଡ଼ୁଥିବ, ତା ହାତରେ କିଛି ପଡ଼ିବନି, ସିଏ ଖାଲି କହିବ ଏକାଥରେ ବଡ଼ଟା ଧରିବି ଆଉ, ସେ ଯୋଉଠି କଣ୍ଡିଆ କୁବ କିଣି ହେଲା ସେଠି ଡେଇଁ ପଡ଼ିବ ସିଆଡ଼େ, କିନ୍ତୁ ତୁ ଠିଆ ହବ ଗୋଟେ ଜାଗାରେ, ଇଏ ସେଇଭଳିଆ ତୁମ ଭକ୍ତ ତୁମ ଭାବରେ ଏକାଥର କ'ଣ କହୁଛନ୍ତି, କେଉଁଠି କ'ଣ ଯେଉଁ କ୍ରିକେଟ ଖେଳୁ ଛକା ମାରିବି, ଛକା ମାରିବୁ, ସେ କ'ଣ ବାଟଟା ଥିବ, ବାଟଟା ବି ଉଡ଼ିକି ପଡ଼େ ତ ମୁଣ୍ଡରେ ବାଜିବାରି ବାପା, ଏଠି ସେ ବୁଦ୍ଧି ନା, ଏଠି ବ୍ୟବସାୟ ତୁମ ବୁଦ୍ଧି ଦରକାର, ଖାଲି ଚଞ୍ଚଳ ହେଲେ ଫଟବାଟ କରିଦେବି, ମୁଁ ଫଟବାଟ ଗୋଟେ କରିଦେବି, ଏଇଟା କରିଦେବି, ପାଇଯିବି, ଏଇଟା କ'ଣ ଏଇଟା ଗୋଟେ ମେଟେରିଆଲ ଫିଲ୍ଡ ନା କ'ଣ, ଏଇଟା ତ ଫାଉଣ୍ଡେସନ କଚା ଅଛି, ତୁମେ ତ କର୍ମଫଳ ଗୁଡ଼ାକ ରହିଛି, ତୁମେ ବୁଦ୍ଧିଟାକୁ ସ୍ଥିର କରୁନା, ଆଗେ ବ୍ୟବସାୟ ପାଇଁ ବୁଦ୍ଧି ହେବାକୁ ପଡ଼ିବ। ମୋର ପ୍ରଗତି ହେବ କି ନାହିଁ, ମୋର କ'ଣ ଦରକାର, ମୁଁ କୃଷ୍ଣ ପାଇବି କି ନାହିଁ। ଗୁରୁଦେବଙ୍କୁ ଗୋଟେ ଖାଲି ଶିଷ୍ୟ ପଚାରିଦେଲା, ଗୁରୁଦେବ ରିଜେକ୍ଟ କରିଦେଲେ, ଗୁରୁଦେବ ରିଜେକ୍ଟ କରିଦେଲେ ସମସ୍ତ ଜାଗାରେ, କହିଲେ ଇଏ ଆଜି ମୋର ଶିଷ୍ୟ ନୁହେଁ, ପଳା ଆମେରିକାରେ। ସେ କାନ୍ଦି କଟିଲା, ପଳା ଏଠୁ, ତୁ କ'ଣ ପଚାରିବୁ ମୁଁ କୃଷ୍ଣ ପାଇବି କି ନାହିଁ, ଭକ୍ତିମର ହେବ କି ନାହିଁ, ତୁ କେସ୍ ତୋ କାମ ତୁ କରୁଛୁ କି, ତୁ କ'ଣ ଗୁରୁ କାମରେ ମୁଣ୍ଡ ପୁରେଇଲୁଣୁ, ତୁ ଗୁରୁଙ୍କୁ ଦେଖିଛୁ ନା କ'ଣ, ତୁ ଗୁରୁଙ୍କୁ ଦେଖିନି, ଗୁରୁ ଶକ୍ତି ଦେଖିନ। ଏଇ ପ୍ରଭୁପାଦ ଶିଷ୍ୟମାନେ ତାଙ୍କ ଗୁରୁ ଶକ୍ତି ଦେଖିଛନ୍ତି, ସେଥିପାଇଁ ସେ ଆଜି ବଞ୍ଚିକି ରହିଛନ୍ତି, ଆଉ ବଞ୍ଚି ଆମକୁ ବଞ୍ଚଉଛନ୍ତି। ତୁମେ କ'ଣ ଦେଖିଛ ଗୁରୁଙ୍କୁ, ତାଙ୍କ ଶକ୍ତି ଦେଖିଲେ ତୁମେ ଛାନିଆକି ପଳେଇବ। ଆଉ ତୁମେ ତ ଲଘୁ ଜିନିଷଟା ଦେଖୁଛ, ତୁମ ଗୁରୁ କୋଉଠୁ ଦେଖିପାରିବେ ତୁମ ଜୀବନରେ, ତୁମେ ତ ଅନ୍ୟ ଅଭିଳାଷ ରହିଲା, ଗୁରୁଦର୍ଶନ କୋଉଠି ହବ। ଯାହାର ଅନ୍ୟ ଅଭିଳାଷ ରହିଲା, ଭୋଗ ଅଭିଳାଷ ରହିଲା, ତାର ଗୁରୁଦର୍ଶନ, ଗୁରୁ ଥିଲେ ବି ସେ ଗୁରୁ ଦେଖିପାରିବେନି। ହରିନାମ ଥିଲେ ବି ହରିନାମ କରିପାରିବେନି, ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଈରେ, ଆଉ ତୁମେ ତ ଭୋଗ ବୁଦ୍ଧି ରହିଲା, ଇତର ଅଭିଳାଷ ରହିଲା। ସେଥିପାଇଁ ଗୁରୁ ସେବି ଗୁରୁ ଭୋଗୀ, ତୁମେ ଗୁରୁ ଭୋଗୀ ଗୁଡ଼ା, ତୁମେ କୋଉଠୁ ଗୁରୁଙ୍କୁ ବୁଝିବ, ତୁମର ସମର୍ପଣ ନାହିଁ, ଆଉ ତୁମେ ଗୁରୁଙ୍କୁ ଦେଖିପାରିବେ, ଗୁରୁ ଥିଲେ ବି ଦେଖିପାରିବେ। ଏଇଟା ଶକ୍ତିରେ ତୁମେ କ'ଣ ଦେଖିବ, ତୁମ ପର୍ସନଟାକୁ ଦେଖିଲେ କ'ଣଟା ପାଇବ, ଆଉ ଦେଖିଛୁ। ସେ ପଚାରିଦେଲା ଗୁରୁଦେବ ମୁଁ କେମିତି ଜାଣିବି ଯେ ଆପଣ ମୋତେ ଉଦ୍ଧାର କରିବେ ବୋଲି, ମୁଁ ଦେଖିଲା ତାକୁ ରିଜେକ୍ଟ ବାହାର କର, ତୋର କ'ଣ ଜାଣିବା ଦରକାର ଅଛି, ମୁଁ ତତେ ଉଦ୍ଧାର କରିବି କି ନାହିଁ, ତୋର କ'ଣ ମୁଣ୍ଡ ପୁରିବାର ଅଛି, ତୁ ତ କାମ କରୁଛୁ କି, ତତେ କହିଲେ ସୁଧ ନାମ କର, ଅପରାଧରୁ ମୁକ୍ତ ହୁଅ, ତତେ ସେବା ଦିଆହେଲା କର, ତୋର କ'ଣ ଦରକାର ଅଛି, ମୁଁ ତୁ ଉଦ୍ଧାର ପାଇବି କି ନାହିଁ। ଇଏ ଆଜିକାଲି ଛୁଆ ଯେ ପ୍ରଶ୍ନ ପଚାରନ୍ତି ମୁଣ୍ଡ ଖରାପ, ଏଇଟା କ'ଣ କହିବ, ଏଇଟା କାହିଁକି ହବ, ସେଇଟା କାହିଁକି, ତୋର କ'ଣ ଦରକାର କିରେ, କାହିଁକି ହବ, ତୋର କ'ଣ ଦରକାର ଅଛି, ତତେ ମୁଣ୍ଡ ପୁରଉଛୁ, ତୁ ପ୍ରଥମ ଶ୍ରେଣୀ ପାଠ ପଢ଼ୁଛୁ କି, ତୁ କେଉଁଠି ଇଞ୍ଜିନିୟର ଡକ୍ଟର ଥିଲୁ, ରଖ ସେ ଡକ୍ଟର ଇଞ୍ଜିନିୟର ମୋ ପାଖରେ ଦେଖାହନି, ମୁଁ ଷ୍ଟେଟ୍ ପିଲାମାନଙ୍କୁ କହିକି ଆସୁଛି, ତୁମେ ରଖ, ତୁମେ କ'ଣ କ୍ୱାଲିଫିକେସନ, କ୍ୱାଲିଫିକେସନ ଗୋଟେ ପାଖରେ ରଖ, ଏଠି କ୍ୱାଲିଫିକେସନ ଅଲଗା, ଏଠି କ୍ୱାଲିଫିକେସନ ଏଇ ଶ୍ଳୋକଟା, ତୁମ କ୍ୱାଲିଫିକେସନ ତୁମେ ରଖ, ସେଟା ଭଲ ରହିଛି ଭଲ, କିନ୍ତୁ ଏଇ ଶ୍ଳୋକଟା ଜାଣିନ ମାନେ ତୁମ କ୍ୱାଲିଫିକେସନ ତୁମ କାମକୁ ଦେବନି, ଉଠି ପଳେଇବ। ଯୋଗ୍ୟତାଟା ଖରାପ ନୁହେଁ, କିନ୍ତୁ ଯୋଗ୍ୟତାକୁ କୁହନ୍ତିନି, ପଦବୀ ଖରାପ ନୁହେଁ, କିନ୍ତୁ ପଦବୀର ଦୂରପଚାରଟା ବେଶୀ ହୁଏ, ମନେ ରଖ। ତୁମେ ଭାବୁନି ଆମେ ଜାଣିନୁ କିଛି, ମ୍ୟାଟେରିଆଲ ଦୁନିଆରେ ଆମେ ପାଠ ପଢ଼ିନୁ ବେଶୀ ତୁମ ଭଳିଆ ଏଜୁକେଟେଡ୍ ନୁହଁ, କିନ୍ତୁ କୃଷ୍ଣ ଆମକୁ ବୁଦ୍ଧି ଦେଇଦିଅନ୍ତି। ସମସ୍ତେ ଉଚ୍ଚ ପଦବୀ ପାଆନ୍ତିନି, କିନ୍ତୁ ଉଚ୍ଚ ପଦବୀର ଦୁରୁପଯୋଗ ପ୍ରାୟ ଲୋକ କରନ୍ତି, ଭଗବାନ ସେଥିପାଇଁ ଉଚ୍ଚ ପଦବୀ ସମସ୍ତଙ୍କୁ ଦିଅନ୍ତିନି। ପଦବୀ ସମସ୍ତେ ପାଆନ୍ତିନି ଉଚ୍ଚ ପଦବୀ, ଆଇଏଏସ୍ ଅଫିସର କେତେ ଜଣ ଲୋକ ହଉଛନ୍ତି, କିନ୍ତୁ ମିସ୍ୟୁଜ୍ କରି ଏଇଟା ପାଳଟା ମିଳିଲା ନା, ତୁମର ଯୋଗ୍ୟତା ଅଛି ବହୁତ ଭଲ, ଭଗବାନ ଦେଇଛନ୍ତି ପୂର୍ବରୁ ସ୍ୱୀକୃତି ବଳରେ, କିନ୍ତୁ ମିସ୍ୟୁଜ୍ ବହୁତ ହେଇଯିବ, କାହିଁକି ହବ, ଏଇ ଗୋଟିଏ ଶ୍ଳୋକ ଭକ୍ତିର ଜୀବନର ସମ୍ପୂର୍ଣ୍ଣ ଭକ୍ତି ଯୋଗରେ ଗୋଟିଏ ଶ୍ଳୋକ ହେଉଛି ଆଧାର ପିଲର ପ୍ରଭୁପାଦ ସେଟା ତାଙ୍କ ପ୍ରଭୁପାଦଙ୍କ ଭକ୍ତିରାମ ଠାକୁରଙ୍କର ତିରହତିଥିରେ କହିଛନ୍ତି, ମୁଁ ଏଇ ଗୋଟିଏ ଶ୍ଳୋକ ପଢ଼ିଲା ପରେ ମୋ ଜୀବନ ବଦଳିଗଲା। ମୁଁ ଭାବୁଥିଲି ଯେଉଁ ବୟସ ହଉ, କାରଣ ପ୍ରଭୁପାଦ ଗୋଟେ ଗୋଟେ ଜିନିଷ ତାଙ୍କୁ ଲାଗୁଥିଲା ଯେ ମୋତେ ଗୁରୁଦେବ ଯେଉଁ ବାରବାର ସ୍ୱପ୍ନରେ ଆସୁଛନ୍ତି, ମୁଁ ଏଇ ସମୟ ଭିତରେ ମୋର ଛୋଟ ପିଲାଗୁଡ଼ା ଛୋଟ ଅଛନ୍ତି, ଆଉ ମୁଁ ଆମେରିକା ଯିବାର ମୋର ଟଙ୍କା ଦରକାର, ମୋର ବିଜନେସ୍ ଷ୍ଟାର୍ଟ କରୁଛନ୍ତି ବୋଲି, ମୁଁ ଯିବି କେମିତି। କିନ୍ତୁ ବାରମ୍ବାର ଠାକୁର ତାଙ୍କୁ ଆସୁଥିଲେ, ଭଗବାନ ହାତ ଧରନ୍ତି ନା, ଆଉ ସେ ତ ତାଙ୍କ ଲୋକ, ତାଙ୍କ ଦ୍ୱାରା ଜଗତର ସବୁ ବଡ଼ କାମ ହବ ନା, ମହାପ୍ରଭୁଙ୍କର କାମଟା ସେ କରିଛନ୍ତି। ଇଏ ଇଏ ଆଜିକାଲିର ଏଇ ଲୋକଟା କ'ଣ କହିବା ମାନବୁ, ଆଜିକାଲି ଲୋକ କ'ଣ କହିବେ, ଆଜିକାଲି ଛୁଆ କ'ଣ କହିବେ, ମାନବୁ ତୁମେ ରାଧାକୁଣ୍ଡ କଥା କହିଲେ ଆମ ହୃଦୟ ବିଗଳିତ ହବନି, କିନ୍ତୁ ରାଧାକୁଣ୍ଡ ଶ୍ୟାମକୁଣ୍ଡ ବୃନ୍ଦାବନକୁ ଯିଏ ବିଶ୍ୱସାରା ପରିଚିତ କରିଛନ୍ତି ତାଙ୍କ କଥା ତୁମେ କୁହ। ବୃନ୍ଦାବନ କିଏ ଚିହ୍ନ ନଥିଲେ, ବୃନ୍ଦାବନ କିଏ ଯାଆନ୍ତି ବୋଇଲେ, ବୃନ୍ଦାବନ କିଏ ଯାଆନ୍ତି, ଆମ ଘରେ ଗୋଟେ ବୁଢ଼ୀ ବୁଢ଼ୀ ମାରିଥିଲା ବୈବ ମନ ଲପରେ ତା କଥା, ଚାରିଧାମ ଯିବ, ଚାରିଧାମ ଯାଆନ୍ତି ଟ୍ରେନ୍ରେ ଯିବେ, ସେ କାହିଁକି ଟିକେ ଦେଖି ଆସି କ'ଣ ବୃନ୍ଦାବନ ଯାଇଥିଲେ, ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, କ'ଣ ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ, ଲୋକ ଏଇଟା ଶୁଣନ୍ତି ଟିକେ ବୃନ୍ଦାବନ ଯିବେ, ହଁ ବୃନ୍ଦାବନ ମାନେ ମଥୁରା ଯିବେ, ସେତେବେଳେ କୋଉ ଟାଙ୍ଗା କୋଉ ବୃନ୍ଦାବନ ଯାଉଥିଲେ ନା କ'ଣ, କିଏ ଗଲା ଦଶ ମିନିଟ ବୁଲି ପଳେଇଲା, ସେ ଟୁର୍ ଗାଇଡ଼ରେ ଯିଏ ପଳେଇ ଆସିଛି, ବୃନ୍ଦାବନ କିଏ ଜାଣିଥିଲେ, ମହାପ୍ରଭୁ କିଏ ଜାଣିଥିଲେ, ଭଗବାନ କିଏ ଜାଣିଥିଲେ କି, ଭଗବାନଙ୍କୁ କିଏ ଜାଣିଥିଲେ ମୁଁ ପଚାରୁଛି, ଭଗବାନ ଜାଣିନଥିଲେ, ଭଗବାନ କେମିତି ଜାଣିଥିଲେ, ତାଙ୍କ ବୁଦ୍ଧିରେ ଭଗବାନଙ୍କୁ ଜାଣିଥିଲେ। ଭଗବାନ କ'ଣ ଥିଲେ, ଶୁଖିଲା ନଡ଼ିଆ ଖାଇବେ ତା ନାତ ଭାଗିବ, ମୁଁ ଖୋଲି କହୁଛି, ତୁମକୁ କ'ଣ ଲାଗୁଛି ମୁଁ କହିପାରିବିନି, ମୋତେ ସାଧୁଙ୍କୁ ଦେଖିକି ମୁଁ ଶାସ୍ତ୍ରକୁ ଦେଖୁଛି, ମୁଁ ଭଗବାନ ପାଇପାରିବିନି ମୋର ବିଚାର ନାହିଁ, କିନ୍ତୁ ମୁଁ ସାଧୁଙ୍କୁ ମୋର ମୋତେ ଦୃଷ୍ଟି ଆସିଗଲାନି ଅଲଗା, ତୁମେ ଚେଞ୍ଜ କରିପାରିବନି, ଭଗବାନ ନଡ଼ିଆ ଶୁଖିଲା ନଡ଼ିଆ ଖାଇବେ, ଓଡ଼ିଶାରେ କ'ଣ କୁହନ୍ତି, କିଛି ନାହିଁ କିରେ ନଡ଼ିଆ ଭୋଗ ଦେଇଦେଲୁ, ନଡ଼ିଆ କିରେ ନଡ଼ିଆଟା ଚୋପା ଛଡ଼ି ଦେଉଛୁ କି, ଭାବିଲୁ କି ନଡ଼ିଆଟା ସେ ଲାଗିଥିବ କ'ଣ ସଡ଼େ, ସେଥିରେ ଢୋ କିଣି ପିଟିବ ଠାକୁର ଦେବ ପ୍ରଭୁ ଖାଅ, ଏଇଟା କର୍ମକାଣ୍ଡରେ ବାପା, କର୍ମକାଣ୍ଡ ନା କର୍ମରେ ଗୋଟେ ନେଇଗଲେ ଢେର ଦିଆଗଲା ତାର ମଙ୍ଗଳ ପାଇଁ ଭଗବାନ ଏଇଟା ଗ୍ରହଣ କରେ, ଭଗବାନ ଖାଆନ୍ତି ଗ୍ରହଣ କରେ, ଆମେ ସେ ଭାବରେ ଆମର ବ୍ୟାଘାତ ହଉଛି ନା ଆଉ ଡବା ଗୁଡା ଦେଖିବ ପ୍ଲାଷ୍ଟିକ ଡବା ଭିତରେ ରହିଥିବ କଣ ସେଟା ନକୁଳ ଦାନା ମିଶ୍ରି ଆଉ ଖିଚୁଡ଼ି ହାଣ୍ଡି ତାର ବାହାରେ ପଡ଼ିଥିବ, ସେ କୁକୁର ଆସିଥିବ ମୁହଁ ମାରି ଯାଉଥିବ, ସେ କଳା ମଳା ହେଇକି କୋଉ ବର୍ଷରୁ ରହିଥିବ ଦେଖାନି ଭଗବାନ ଜାଣିଥିଲେ, ଭଗବାନ କେମିତି ଲୋକ ଜାଣିଥିଲେ ତାଙ୍କ ଯେମିତିକା ସେ ସେମିତି ଜାଣିଥିଲେ, ଗାମୁଛା ଖଣ୍ଡେ ଠାକୁର ପିନ୍ଧନ୍ତି, ଠାକୁର ଗାମୁଛା ପିନ୍ଧିବେ ନା କଣ ଭାବିଲୁ, ମୋତେ କହୁନା ତୁମେ ଲାଜ କଲେ କଣ, ମୁଁ କଣ ଜାଣିନି, ଠାକୁର ଗାମୁଛା ଖଣ୍ଡେ ପିନ୍ଧିବେ ଆଉ ଠାକୁର ମନ୍ଦିର କହୁଛନ୍ତି ସଫା ହୁଏ କହିଲ, ଆମ ଘରେ ଶିବ ମନ୍ଦିର ଥିଲା ମୋତେ ମୁଁ ଜାଣିନି, ବର୍ଷମାନ ଭିତରେ ସଫା ହବ କହୁଥିଲେ ଶିବରାତ୍ରି ଦିନ ଚୁନଟି ମରା, ତା ପୂର୍ବରୁ ଠାକୁର ତାଙ୍କର ସେ ଅଳିଆରେ ଶୋଇଥିବେ, ଆଉ ଦେଖନା ଆଜି ମନ୍ଦିର କେମିତିକା ଭଗବାନ କେମିତିକା, ଇଏ ଦେଖି ତାଙ୍କ ଲୋକ ସେ ଜାଣିଲେ, ଠାକୁର ଗାମିଛା ପିନ୍ଧନ୍ତି ଅତି ବେଶୀରେ ଗୋଟେ ଧୋତି, ଏ କି ଧୋତି କଣ କହିଲ, ସେ ଯୋଉ ଧୋତିରେ ପଡ଼ିଲେ ସେ ଗୋଟେ ଦେଖାହଉଥିବ ମ, ସେ ଯୋଉ ଧୋତିରେ ଯୋଉ ନନାମାନଙ୍କୁ ଧୋତି ଦିଆଯାଏ ପାଞ୍ଜି, ତାକୁ ଯୋଉ ବାହାଘର ବେଳେ ସେ ଧୋତି ଦିଆଯାଏ ପାଞ୍ଜି ଭଳିଆ, ଏମୁଣ୍ଡ ସେମୁଣ୍ଡ ତା ଦେଖା ହବ ସବୁ, ଠାକୁର ସେଇ ଧୋତିଟା ପିନ୍ଧା ହବ, ଭଗବାନ କେତେ ରଖାଯାଇକି ଜାଣିଛନ୍ତି, ସାଧୁ ଆଣି ଜଳେଇଲେ ନା ଆଉ, ତୁମେ ବୃନ୍ଦାବନ ବୃନ୍ଦାବନ ବା ମଥୁରା ହବ, ଆଜି କି ଜଗତ ଜଣେଇଛନ୍ତି ସାଧୁ, ଆଉ ତାକୁ ଜାଣିନ ତୁମେ ଭଗବାନ କଣ ଜାଣିବ, ଆଗେ ସାଧୁକୁ ଚିହ୍ନ, ତାଙ୍କୁ ତୁମେ ଜାଣିନ ଆଉ, ଏ ଗୁରୁଦେବ କଥା କହୁଥିଲା, ଗୁରୁଦେବ ସେ କଥା କହିଲେ ତୋର କଣ ଦରକାର ମୁଣ୍ଡ ପୁରିଆ, ଆଉ ସେଇଟା ହିଁ ବ୍ୟବସାୟ ତୁମେ ବୁଦ୍ଧି, ତୁମ ଯୋଗ୍ୟତା ଅଛି ଭଲ ବାପା, କିନ୍ତୁ ଯୋଗ୍ୟତାର ଅପବ୍ୟବହାର ହେଇଯିବ ଯଦି ଶାସ୍ତ୍ରର କେତୋଟି କି ପଏଣ୍ଟ ତୁମେ ନ ଜାଣିବ, ଶାସ୍ତ୍ର ତୁମେ ଜାଣିଛ କିନ୍ତୁ ଶାସ୍ତ୍ରର ସିକ୍ରେଟ ଯୋଉ କ'ଣ କୁହାଯିବ ଗୁପ୍ତ ରହସ୍ୟ, ଶାସ୍ତ୍ର ତୁମକୁ ଶାସନ କରୁନାହାନ୍ତି, ଶାସ୍ତ୍ର ପରିପ୍ରକାଶ ହଉନାହାନ୍ତି, ରିଭିଲ୍ ହଉନାହାନ୍ତି, ଶାସ୍ତ୍ର ପଢ଼ିଲେ ପାଲା ଗାଏକି ବି ଜାଣେ ହରିନାମ ଛଡ଼ା ଜଗତରେ କିଛି ନାହିଁ, ହରି ହେ ହରି ହେ ହରିନାମ କର କିଛି ନାହିଁ, ସେ କହିକି ଗୀତ ଗାଇଦେବ କି ତାଙ୍କ ହରିନାମଟା ରିଭିଲ୍ ହେଲାନି କି, ହବନି, ଶାସ୍ତ୍ର ଶାସନ କରନ୍ତି, ଶାସ୍ତ୍ରର ଶାସନ ଗୁରୁର ଶାସନ, ଏଇଟା ନ ପାରିଲେ ଶୋଧନ କେହି ହେବେ, ଗୁରୁ ଶାସନ କରିଦେବେ, ଗୁରୁ କଣ ଖାଲି କଣ ଉପଦେଶ ଶାସନ କରିବେ, ଗୁରୁ ଯେ ତୁମକୁ ଗ୍ରହଣ କରିଛନ୍ତି ସେ ତୁମେ ଟିକେ ଭୁଲ କାମ କଲେ ସେ ତୁମେ ଏମିତି ଛନ୍ଦି ଦେବେ ତୁମେ ମାଟ ଖାଇକି ମରିବ, ଗୁରୁ ତୁମକୁ ଗ୍ରହଣ କରିଛନ୍ତି, ଆଉ ଶାସ୍ତ୍ର ଶାସନ ଗୁରୁର ଶାସନ, ଆଉ ଏ ଗୋଟେ ଶ୍ଳୋକ ହେଲା ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ଆମମାନଙ୍କ ପାଇଁ ଜୀବନରେ, ପ୍ରଭୁପଦ କହିଲେ ଏଇଟା ମୁଁ ଯେତେବେଳେ ପଢ଼ିଲି ମୋର ବହୁତ ଗମ୍ଭୀରତା ଆସିଲା, ନା ମୁଁ ମୋ ଗୁରୁଙ୍କ ପାଇଁ କିଛି କରିବି ଆଉ ସମୟ ନଷ୍ଟ କରିବି, ମୁଁ ଯେଉଁ ଭାବୁଛି ମୋର ପିଲା ଛୁଆ କାମ ସାରିବି କମ୍ପାନୀ କାମ ସାରିବି, ନାଇଁ ଏଇଟା ହବନି, ପ୍ରଭୁପଦ କହିଲେ ଏଇ ଶ୍ଳୋକରୁ ମୋ ଜୀବନର ଦିଗ ବଦଳିଗଲା, ଏଇଟା ହେଉଛି ବ୍ୟବସାୟୀଙ୍କ ବୃତ୍ତି, ଏଇଟା ଚକ୍ରବର୍ତ୍ତୀ ତାଙ୍କ ଟିକାର ଲେଖିଲେ, ଏଇଟା ପ୍ରଭୁପଦ ପଢ଼ୁଥିଲେ, କିଞ୍ଚ ସର୍ବେଭ୍ୟ ଅଭି ବୁଦ୍ଧିଭ୍ୟ ଭକ୍ତି ଯୋଗ ବିଷୟଣୀ ଏବଂ ବୁଦ୍ଧି ଉତ୍କୃଷ୍ଟ ଇତିହାସ, ଯେତେ ବୁଦ୍ଧି ସଂସାରର ଅଛି ଭକ୍ତି ଯୋଗ ବିଷୟଣୀ ବୁଦ୍ଧି, ଭକ୍ତି ଯୋଗ ବିଷୟଣୀ ବୁଦ୍ଧି, ଏଟାକୁ ବ୍ୟବସାୟ ବୁଦ୍ଧି କୁହାଯାଏ, କଣ ଭକ୍ତି ଯୋଗ ବିଷୟଣୀ ବୁଦ୍ଧି, ଆଜିକାଲି କହିବାଟା ଭାରି କଷ୍ଟ, କଣ କହିବ, ତା ମୁଣ୍ଡରେ ଗୋଟେ ବୁଦ୍ଧି ଅଛି, ସିଏ ତ ସେ ଲେବୁଲର ଲୋକ, ତାକୁ କେତେ କଣ କେତେ କମ୍ପ୍ରମାଇଜ୍ କରି ବୁଝିବ କହୁନା, ଏଗୁଡ଼ା ତ କିଛି କମ୍ପ୍ରମାଇଜ୍ କରିହବନି ନା, ତାକୁ ତାଙ୍କ ଲେବୁଲ ଯାଇ କେତେ ତୁମେ ବୁଝେଇବ, କିନ୍ତୁ ମୋର ଏଇଟା ଅସୁବିଧା ହେଲା, ମୋର ସେଟା ଅସୁବିଧା ହେଲା, ମୋର ସେମିତି ହେଉଛି, ତୁମେ ବୁଝ ଭକ୍ତ ହେଇଛ ବା, ଭକ୍ତ ହେଇକି ତୁମର ଗୋଟେ ବ୍ୟବହାର ଚାଲିଚଳନ ଆଚରଣ ଗୋଟେ ବୁଦ୍ଧିଟା ଠିକ ହେଇନି, ତୁମେ କି ଭକ୍ତି କରିବ, ଗୋଟା ମିଛ କହୁଛ ଚୁଗୁଲି ଶିଖିଛ, ଏଗୁଡ଼ାକ ତୁମେ ଗୋଟେ ପରନିନ୍ଦା ପରଚର୍ଚ୍ଚା, ଏଗୁଡ଼ା ଯୋଉଗୁଡ଼ାକ ମାନେ ବିବେକୀ ଲୋକମାନେ କରନ୍ତିନି, ମୁଁ ଛୋଟ ବେଳେ ବେଳେ ମୋର ବାରବାର ମନେ ପଡ଼ୁଛି, ଆମର ତା ଅବଶ୍ୟ ସେଇଟା କହିବା କଥା ନୁହେଁ, ସେ ଯଦି ନାହାନ୍ତି ମୁଁ ତାଙ୍କ କଥା କହୁଛି, ଆମର ବାବା ସବୁବେଳେ ବିରକ୍ତ ହୁଅନ୍ତି, ଘରେ ଯଦି 24-30 ମେମ୍ବର ଆମର 30 ଜଣ ପରିବାର, କିନ୍ତୁ କେହି ଜଣେ ପର ବିଷୟରେ କହିପାରିବେନି, ଶୁଣିବେ ମାନେ ସେ କାଳି ଦିଅନ୍ତି, ପର ବିଷୟରେ କାହିଁକି ଏଇଟା ଆଲୋଚନା ହେଉଛି, ଘରେ କାହା ପର ବିଷୟରେ ଆଲୋଚନା କରନି, ଦେର କର୍ମୀ, ସେମାନେ କର୍ମୀ, ଆମିଷ କହୁଥିଲେ, ସେମାନେ ବେଟର କର୍ମୀ ଥିଲେ, ଆମେ ତ ଏଇ ଷ୍ଟାଣ୍ଡାର୍ଡଟା ଗୋଟେ ଜାଣିପାରୁନେ, ଇଏ କଥା ତା କଥା ଏଣୁ ତେଣୁ ମିଛ କଥା, ତୁ ଗୋଟେ ବ୍ୟବହାର ଆଡଜଷ୍ଟମେଣ୍ଟ, ତୁ ଗୋଟେ କିଛି ଗୋଟେ ଶିଖିନ, ତୁମେ କଣ କଣ ଜିନିଷ କରିବ, ତୁମେ ଏଇଟା କିଏ ଶିଖିବ ତୁମକୁ, ହେଲା ଯଦି ଏଗୁଡ଼ାକ ଶିଖିବା ବି ଦରକାର ପଡ଼ନ୍ତାନି, ଯଦି ଠିକଣା ନାମଟା ବି କରନ୍ତୁ, ଭଗବାନ ନାମ କଲେ ଆମର ସବୁ ଅଯୋଗ୍ୟତା ଭିତରେ ନାମ ପ୍ରଭୁ କୃପା କରିକି ସବୁ ଦେଇଦିଅନ୍ତି, ସେଟା ବି ଗଲା, ଖାଲି ଟଣା ଘୋଷରା ନାମଟାକୁ ବି ସାରିଦେବା ଦରକାର, ଉଠିଲେ ତାଙ୍କ କଣ୍ଟିନ୍ୟୁ ନାମ କରିଦେଇ ଥୋଇ ଦେଇଦେଲେ ବାସ, ଏଇଟା ଭକ୍ତି ଯୋଗାଣ ବିଷୟଣୀ ବୁଦ୍ଧିଟା, ତ ଗୋଟେ ଗମ୍ଭୀର ଜିନିଷଟା ପ୍ରଭୁପାଦ କହନ୍ତି କୃଷ୍ଣ କନସିୟସନେସ୍ ଓନ୍ଲି ଫର୍ ସିରିୟସ୍ ଷ୍ଟୁଡେଣ୍ଟସ୍, ଏଟା କ'ଣ ବଞ୍ଚିବା କଥା ନା କ'ଣ ଏଟା ବଞ୍ଚିବା ଯଦି ଚାଲ ମୁଁ 100 ମଠ ଓଡ଼ିଶାରେ ଚାଲ ମୁଁ 100 ମଠ ତ ମହନ୍ତ କରିବି କି ଆସନି କେଉଁ ବାବା ଆସୁ ସିଏ 100 ମଠ ମହନ୍ତ କରିବି ଚାଲ ଦେଖିବା 1000 ମଠ ମାଙ୍ଗା ପଡ଼ିଛି ବଞ୍ଚିବା ପାଇଁ 1000 ମଠ ଅଛି ଆମେ କ'ଣ ସେଥିପାଇଁ ଆସିଛେ ଏଟା ବା ଭକ୍ତି ଯୋଗ ବିଷୟ ବୁଦ୍ଧି ମୋତେ ଗୋଟେ ବୁଦ୍ଧିରେ ମୁଁ ମୋତେ କୃଷ୍ଣ ପାଇବାର ଅଛି ଆଉ ମୁଁ ତ କୃଷ୍ଣ ପାଇପାରିବିନି ମୁଁ କହିପାରିବିନି କିନ୍ତୁ ମୁଁ ଏଇ ରାସ୍ତାରେ ଯିବି ସିରିୟସ୍ ପୁରା ପୁରା ସିରିୟସ୍ ଏଇ ଭାଇ ଏଇ ପାଖରୁ ଗାଁରୁ ଗୋଟେ ଲୋକ ଆସିଥିଲା ସେ 4-5 ଜପ କରୁଛି କହିଲା ଆଉ ସେ ମଠଟା କେମିତି ଆପଣ ନେବେ କହିଲେ ମୁଁ ଆମ ମଠ କ'ଣ ହବ ଆମର ମଠ କ'ଣ ଆମ ମଠ ତ ଆମ ଚଳେ ଆମ କଷ୍ଟ ମଠ କ'ଣ ହବ ମଠ ଆମର କ'ଣ ନା ଜମ୍ବାଡ଼ି ଅଛି ମାନେ ସେଠି ଗଞ୍ଜେ ଫଞ୍ଜେ ଖିଆ ତୁ ହଁ ସବୁ ଗଞ୍ଜେଡ଼ି ଜୁଟି ଗଲେଣି ମୁଁ ସେମାନଙ୍କୁ ଦେଇଦିଅ ସେ ଯାଇଥିଲେ ପ୍ରୋବ୍ଲେମ୍ରେ ଆମେ ଯାଇନଥିଲେ ସେ ଗୁମା ତାଙ୍କ ପାଇଁ ସେଠି ଗଲାବେଳକୁ ବାସ୍ ଚାଲିଛି କେତେ ବଡ଼ ମଠ ଜାଗା ପତ୍ର ପଡ଼ିଛି ଟଣା ଚାଲିଛି ମାନେ ସେଗୁଡ଼ା ସବୁ ଚାଲିବ ମଠ କ'ଣ ଆମେ ଏଠି ବଞ୍ଚିବା ପାଇଁ ଆସିନେ ଭଲରେ ରହିବା ପାଇଁ ଆସିନେ କେବେ ବି ନାହିଁ ଆମେ ମୁଁ ଏଥର ତୁମ କଥା କହିପାରିବିନି ତୁମେ ସବୁ ସମସ୍ୟା ପାଇକି ଆସିଥିଲ ଆମେ ଘର ଛାଡ଼ିଥିଲୁ କାହିଁ ଛାଡ଼ିଯିବୁ ଆମେ ଜାଣିନଥିଲୁ ଆମ କର୍ମ ଏମିତି ଥିଲା ମୋତେ ସଂସାର ରହିବାର ନାହିଁ ଭଲ ରହିବ ଖରାପ କ'ଣ ରହିବ ଭଲ ରହିଥିଲେ ଆମେ ଆମେ ଫାଷ୍ଟରେ ଗୋଟେ ବର୍ଷ ଭିତରେ ଫେରିକି ପଳେଇଥାନ୍ତୁ ଆମେ ଯେତେବେଳେ ହଷ୍ଟେଲରେ ରହୁଥିଲୁ ତୁମେ ଆଣିଲୁ ତୁମେ ସବୁ ଘର ହେଇକି ରହିଛି ଘର ହେଇକି ରହିଛି ସବୁ ଜିନିଷ ରହିଛି ଆମେ ଯେଉଁ ହଷ୍ଟେଲ ଲାଇଫ୍ ମେଣ୍ଟେନ୍ କରୁଥିଲୁ ଆମେ ସେତେବେଳେ ଗ୍ରାଜୁଏସନ୍ କରୁଥିଲୁ ସେତେବେଳେ ଯାହା ସବୁ ଥିଲା ଆମର କିଛି ନାହିଁ ଗାମଛା ଖଣ୍ଡେ ମାନେ ମନ୍ଦିର ମଠରେ ନଥିବ ସେଥିରେ ଆମେ ବଞ୍ଚୁଥିଲୁ ସେ ତ ତୁମେ ବଞ୍ଚେଇ ପାରିବନି ବର୍ତ୍ତମାନ ଭକ୍ତି ଯୋଗ ବିଷୟ ବୁଦ୍ଧି ମୋତେ ଫେରିବାର ନାହିଁ ଘରକୁ ଏତିକି ଯିବାର ନାହିଁ ମୋତେ ରହିବାର ଅଛି ଆଶ୍ରମରେ ଭଗବାନ ସେବା କରିବାର ଅଛି ଏଇଟା ଗୋଟିଏ ବୁଦ୍ଧି ଏଇ ବୁଦ୍ଧିଟା କ'ଣ ସେଠି କହୁଛନ୍ତି କିଞ୍ଚ ସର୍ବେଭ୍ୟ ବି ବୁଦ୍ଧିଭ୍ୟ ଯେତେ ପ୍ରକାର ବୁଦ୍ଧି ତୁମେ ଲଗାଉଛ ସବୁ ବୁଦ୍ଧିରୁ ଭକ୍ତି ଯୋଗ ବିଷୟଣୀ ଏକ ଏବ ବୁଦ୍ଧି ଭକ୍ତି ଯୋଗ ବିଷୟଣୀ ବୁଦ୍ଧି ହିଁ ଉତ୍କୃଷ୍ଟ ଏଇଟା ସେ କହୁଛନ୍ତି ଏଇଟା ହେଉଛି ବ୍ୟବସାୟତ୍ମିକ ବୁଦ୍ଧି ଆଚ୍ଛା ଇହ ଭକ୍ତି ଯୋଗେ ଇତ୍ୟାହ ଏଇଟା କହିଲେ ବର୍ତ୍ତମାନ ଆରମ୍ଭ କଲେ କ'ଣ ସେଇଟା ଇହ ଭକ୍ତି ଯୋଗେ ବ୍ୟବସାୟତ୍ମିକ ବୁଦ୍ଧି ଏକେଇବ ଏହି ଭକ୍ତି ଯୋଗରେ ବ୍ୟବସାୟତ୍ମିକ ବୁଦ୍ଧିଟା ଗୋଟେ 10 କଥା ତୁମେ ଚିନ୍ତା କରନି ମୁଁ 10 କଥା ତୁମେ ଚିନ୍ତା କରନି ମୁଁ ଏଇଟା କରିଦେବି ସେଇଟା କରିଦେବି ଆମେ କରିଦେବି ହବନି ସେମିତି କାମ ଗୋଟେ ଗୋଟିଏ ଭକ୍ତି ଯୋଗ ବିଷୟ ବୁଦ୍ଧି ଗୋଟିଏ କ'ଣ ସେଇଟା ଆରମ୍ଭ କଲେ ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟମ୍ ମୋର ଶ୍ରୀମଦ୍ ଗୁରୁ ମୋର ଗୁରୁଦେବ ଯୋଉ ଉପଦେଶ ମୋତେ ଦେଇଛନ୍ତି ଉପଦିଷ୍ଟମ୍ ଭଗବତ କୀର୍ତ୍ତନମ୍ ଭଗବାନଙ୍କର କୀର୍ତ୍ତନ ଗୁରୁ ଉପଦେଶ ଦେଇଛନ୍ତି ନା ଏ ନାମ କରିବ କୀର୍ତ୍ତନ କରିବ ସ୍ମରଣମ୍ ସ୍ମରଣ ଚରଣ ପରିଚରଣା ଆଦିକମ୍ ଭଗବାନଙ୍କ ଚରଣ ସେବା ଏତତ୍ ଏବଂ ଏଗୁଡ଼ିକ ଏତତ୍ ଏବଂ ଏହା ସହିତ ଯାହା ଗୁରୁଦେବଙ୍କର ଉପଦେଶ ମମ ସାଧନ ମୁଁ ଜପ କରିପାରୁନି ମୋର ଏଇଟା ସାଧନ ହଉନି ମୋର ଏମିତି ହେଲା ମୁଁ ଏଇଟା କରିବି ମୁଁ ପାଠ ପଢ଼ିବି ମୁଁ ଏଇଟା କରିବି ଆମର ସାଧନ କିଛି ନାହିଁ ଆମର ସାଧନ ହେଲା ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟମ୍ ଶ୍ରବଣମ୍ କୀର୍ତ୍ତନମ୍ ସ୍ମରଣମ୍ ଚରଣ ପରିଚରଣା ଆଦିକମ୍ ମମ ସାଧନମ୍ ପୁରା କ୍ଲିଅର ଏଇଟା ଗୋଟେ ବୁଦ୍ଧି ମୋ ଗୁରୁଦେବ ମୋତେ ଯେଉଁ ଉପଦେଶ ଭଗବାନଙ୍କର ନାମ ଭଜନ ପାଇଁ ଯେଉଁ ଉପଦେଶ ଦେଇଛନ୍ତି ଯେଉଁ ସ୍ମରଣ କୀର୍ତ୍ତନ କରିବା ପାଇଁ ଦେଇଛନ୍ତି ସେଇଟା ହେଉଛି ମୋର ସାଧନ ମୋ ସାଧନଟା କ'ଣ ଏଇଟା ସାଧନ ମୁଁ ଏତେ ମାଳା କରିବି ମୁଁ ବୃନ୍ଦାବନରେ ରହିବି ମୁଁ ଏ ବୁଦ୍ଧି ନାହିଁ ଆମର ଏ ବୁଦ୍ଧି ଆମର ପରମ୍ପରା ବୁଦ୍ଧି ନୁହେଁ ଏଇଟା ବୁଦ୍ଧି ନୁହେଁ ସେଥିପାଇଁ ତୁମେ ଯେତେବେଳେ ଗୁରୁ ଗ୍ରହଣ କରୁଛ ସେଥିପାଇଁ ତୁମକୁ ବିଚାର କରିବାକୁ ପଡିବ ଏଇଟା ତ ଭଗବାନ କହିଦେଲେ ଏଇଟା ତ ଗୋଟେ ବୁଦ୍ଧି ତୁମେ ଗୁରୁ ଯେତେବେଳେ ଗ୍ରହଣ କରୁଛ ତୁମେ ଭଗବାନଙ୍କୁ ପ୍ରାର୍ଥନା କର ମୁଁ କାହାର ବୁଦ୍ଧି ହିସାବରେ ଏଭଳି ଡିଟରମିଣ୍ଟ ହେଇକି ବଞ୍ଚିବି ମୋର ଯଦି ସେଭଳି ତାଙ୍କର ବିଶ୍ୱାସ ନ ଆସିବ ତାହେଲେ ମୋର ସନ୍ଦେହ ଆସିବ ନା ତ ମୁଁ ନିଜେ ଚେଷ୍ଟା କରିବିନି ଚେଷ୍ଟା କରି ତୁ କିଛି ମିଳିବନି ତୁମକୁ ପ୍ରାର୍ଥନା କରିବାକୁ ପଡିବ ଏଇଟା ତ ଛୋଟ କାମ ନୁହେଁ ତୁମେ ଏଇଟା ଶକ୍ତି ଜିନିଷଟା ଶକ୍ତିଟାକୁ ଯେମିତି ଏଇଟା ଗୋଟେ କ'ଣ ଏଇଟା ଆମର କହୁଛ ଇଲେକ୍ଟ୍ରିଟା ଏଇଟା ପ୍ଲାଷ୍ଟିକରେ ଆସିବନି ସେ ଶକ୍ତିଟା ଟାଣିବନି ତା ପାଇଁ ଇଲେକ୍ଟ୍ରିର ଭାଇମିଟିଆଟା କୁଆଡ଼େ ରହୁଛି ଇଲେକ୍ଟ୍ରିର ତାର ଯୋଉ ଭାଇମିଟିଆ ଯୋଉ ସେ ଆସିବ ତା ୱାୟାର କେବୁଲ୍ଟା ରହୁଛି ନା ତା କେବୁଲ୍ଟା ଅଲଗା ଆଚ୍ଛା ଡିସିର ତୁମେ ପକେଇବ ଡିସି କେବୁଲ୍ଟା ତାର ଅଲଗା ରହୁଛି ଯାହାର ଯେଉଁ ଶକ୍ତି ଯେଉଁ ପରିମାଣଟା ତା କେବୁଲ୍ଟା ସେ ତାର ଅଲଗା ଲାଗିଥିବ ତାର ସେ ଭାଇ ସେ କରୁଛି ନା ଶକ୍ତିର ପରିପ୍ରକାଶ ପାଇଁ ତାର ଯେଉଁ ଜିନିଷଟା ରହିଛି ତାକୁ ତୁମକୁ ସେଇଟା ବ୍ୟବହାର କରିବାକୁ ପଡିବ ସେଇଟା ଗୁରୁ ଗୁରୁ ମାନେ କ'ଣ? ଗୁରୁ ଜଣେ ବ୍ୟକ୍ତି ନୁହନ୍ତି, ଗୁରୁଦେବ କୁହନ୍ତି ଆମେ ବ୍ୟକ୍ତିର ପଶକୁ ନୁହନ୍ତି, ପର୍ସନକୁ ତୁମେ ଦେଖନି। ଗୁରୁ ଯେଉଁ ଶବ୍ଦଟା ସେଇଟା ଗୁରୁ ଗୁରୁ ନା, ଗୁରୁ ମାନେ କ'ଣ? ହେଭି ନା, ହେଭିଟା ଜଗତର ସବୁ ଲାଇଟ୍। ହେଭି କ'ଣ ହେଲା? ପ୍ରତ୍ୟେକ ବ୍ୟକ୍ତି ଗୋଟେ ଲାଇଟ୍, ଲାଇଟ୍ ମାନେ ତା ତ କର୍ମଫଳ ଅଛି ବୋଲି ସେ ଜନ୍ମ ହେଇଛି। ତୁମେ ସ୍ୱରଟାକୁ ଦେଖିବ, ତା କର୍ମଫଳଟା ଦେଖିବ, ତା ଗୁଣଟା ଦେଖିବ, ତା ସ୍ୱରଟା ଦେଖିବ, ସେ ଗୁରୁ କେମିତି ହେବେ? ପର୍ସନକୁ ଆମେ ଯେଉଁ ଗୁରୁ କହୁଛନ୍ତି, ପ୍ରଭୁପଦଙ୍କୁ ଆମେ ଗୁରୁ କହୁଛନ୍ତି, ତାଙ୍କ ଦ୍ୱାରା ଗୁରୁତ୍ୱତା ରହିଛି। କ'ଣ ସେ ଗୁରୁତ୍ୱତା? ଭଗବାନଙ୍କର ଶକ୍ତିର ଆବେଶତା ରହିଛି। ସେଇଟା ତୁମେ ଦର୍ଶନ ନ କରିପାରିଲେ, ଯେଉଁମାନେ ଆଜି ଯେଉଁ ସାଧୁଙ୍କୁ ନିନ୍ଦା କରୁଛନ୍ତି, ତାଙ୍କର ଭଗବତାରକୁ ସେ ଦର୍ଶନ କରିନାହାନ୍ତି। ଭଗବାନଙ୍କ ଶକ୍ତିଟା ଗୁରୁ ରୂପରେ ପ୍ରକାଶିତ ହେଇଛନ୍ତି। ସେ ଗୁରୁଙ୍କର ସେ ଶକ୍ତିଟା ଭଗବାନ ପାଖରେ ଆସିଛନ୍ତି। ଯେମିତି ଇଲେକ୍ଟ୍ରିଟା ସେ ପାରାଦୀପର କ'ଣ ହୀରାକୁଦରେ ଯେ ପାଣିଟା ବାହାରୁଛି, ସେଇଟା ଆସିକି ଏଠି ବଲ୍ରେ ବର୍ତ୍ତମାନ ଜଳୁଛି, ଏଠି ଫ୍ୟାନ୍ ଘୁରୁଛି, କିନ୍ତୁ ପାଣିଟା ଆମକୁ ଦେଖିପାରୁଛି କି? ଆମେ କ'ଣ ଦେଖିପାରୁଛି କରେଣ୍ଟଟା କେମିତି ଆସିଲା, କେମିତି ପାଣିଟା ଟର୍ବାଇନ୍ର କେମିତି ଚେଞ୍ଜ ହେଲା, କେଉଁଠୁ ଆସିକି ସେଟା ଟ୍ରାନ୍ସଫର୍ କିଛି? ଆମର ଖାଲି ବଲ୍ଟା ଦେଖିବାର ଅଛି, ବଲ୍ଟା ଦେଖି ବଲ୍ରୁ ଆମେ ଜାଣୁଛେ, କିନ୍ତୁ କନେକ୍ସନ୍ଟା କେଉଁଠୁ ରହୁଛି? ସବଷ୍ଟେସନ୍ କନେକ୍ସନ୍ ଆଣିଲା ପରେ ତମେ ବଲ୍ ଜଳୁଛି ନା? ଆଉ ସେ କନେକ୍ସନ୍ ହେଲା ପରେ ଏନର୍ଜିଟା ଆସିଲା, ତାପରେ ତୁମେ ତାକୁ ତା ପରିପ୍ରକାଶଟା ଆସୁଛି। ସେଟା ଆମର କନେକ୍ସନ୍ଟା ରହିବାର ଅଛି। ଏ ଭଗବାନଙ୍କ ଶକ୍ତି ଏଥିପାଇଁ କନେକ୍ସନ୍ଟା ପରମ୍ପରା ମାଧ୍ୟମରେ ଆସେ। ଆଉ ପରମ୍ପରା ମାଧ୍ୟମରେ ଆସିବାକୁ ହେଲେ ଅନୁଗତ ରହିବାକୁ ପଡ଼ିବ, ପରମ୍ପରାର ଆନୁଗତ୍ୟ, ଗୁରୁବାର ଅନୁଗତ୍ୟ, ଏ ଆନୁଗତ୍ୟରେ ଆମେ ଏଥିପାଇଁ ରହୁଛେ, ଆସେବା କରୁଛେ, ହେଲେ ସେ ଶକ୍ତି ଭାଇ ମିଡ଼ିଆ ହେଇକି ଆସିବ। ତୁମେ ଯଦି କହିବ ମୁଁ ସିମ୍ପୁଲ ଚାହୁଁଛି, ମୁଁ ଏତେ ଜିନିଷ କ୍ରିଟିକାଲ ଚାହୁଁନି, ଜଣେ କହିବି ମୁଁ ଏତେ ସିମ୍ପୁଲ ଜିନିଷ ଚାହୁଁଛି, କିଏ ଗୁରୁ ମୁଁ କେମିତି ଜାଣିବି? ମୁଁ ସମର ସରଳ ଦରକାର, ମୁଁ ଏତେ ତତ୍ତ୍ୱ ବୁଝେ ଅଛି ଭକ୍ତି ଜିନିଷ ଯେ ସବୁ ଲୋକ ପାଇଁ, ମାନେ ଅତି ସରଳ ଲୋକମାନଙ୍କ ପାଇଁ ତାଙ୍କର କ'ଣ ଦରକାର? କିଛି ଦରକାର ନାହିଁ। କିନ୍ତୁ ସରଳ ମାନେ ନୁହେଁ ଯେ ସରଳର ଅର୍ଥ ବି ବୁଝିବାକୁ ପଡ଼ିବ, ସରଳର ବାସ୍ତବିକ ଅର୍ଥ ହେଉଛି ତାର ଦୃଢ଼ ବିଶ୍ୱାସ। ସରଳର ଅର୍ଥଟା ନୁହେଁ ଯେ ସେ ଗୋଟେ ସିମ୍ପୁଲ ଲିଭିଂ କରୁଛି ସରଳ, ବହୁତ ଲୋକ ସରଳ କିନ୍ତୁ ସେମାନେ ଭକ୍ତ ନୁହନ୍ତି। ସରଳର ଅର୍ଥଟା ଗୋଟେ ବୋକାମି ନୁହେଁ, ସରଳର ଅର୍ଥଟା ହେଉଛି ଦୃଢ଼ ବିଶ୍ୱାସ ଯେ ତୁମର ସରଳତା ରହିଛି, ତୁମର ଗୋଟେ ଦୁଇଟା ତତ୍ତ୍ୱରେ ପୁରା ଜୀବନଟା ବଦଳିଯିବ। ମୋର ଗୁରୁଦେବ କହିଛନ୍ତି ମୁଁ ଏଟା କରୁଛି, ମୋ ମହାପୁରୁଷ ଏଟା ଗୋଟିଏ ଜିନିଷରେ ପରାସ୍ତ କରିଦେଲେ କାହାକୁ? ପ୍ରକାଶାନନ୍ଦ ସରସ୍ୱତୀ କହିଲେ ନା, ତୁମେ କାହିଁକି ଏତେ କୀର୍ତ୍ତନ କରୁଛ? ସନ୍ନ୍ୟାସ ହେୟା କର ନର୍ତ୍ତନ କୀର୍ତ୍ତନ, ବେଦାନ୍ତ ବେଦାନ୍ତ ପଠନ ହୁଏ ସନ୍ନ୍ୟାସୀର ଧର୍ମ, ଏହା ଛାଡ଼ି କେନ କର ଭାବୁକର କର୍ମ। ବେଦାନ୍ତ ଗୋଟେ ଚର୍ଚ୍ଚା କରିବ, ସନ୍ନ୍ୟାସୀର ଧର୍ମ, ଏଇଟା ଛାଡ଼ି ଗୋଟେ ଭାବୁକ ବେଳା ନାଚୁଛ କୀର୍ତ୍ତନ କରୁଛ? ସେ ସିଧା କହିଦେଲେ ମୋତେ କିଛି କୁହନି, ମୋ ଗୁରୁଦେବ କହିଛନ୍ତି। ମହାପ୍ରଭୁ ଦେଖ କେତେ ସୁନ୍ଦର କଥା କହିଛି, ମୁଁ ଜାଣିଲି ଗୁରୁ ମୋର ମୂର୍ଖ ଦେଖି କରିଲା ଶାସନ, ତୁମେ ମୂର୍ଖ ତୁମର ନାହିଁ ବେଦାନ୍ତ ଅଧିକାର, ହରିନାମ କର ସଦା ଇ ନାମ ସାର। ମୋ ଗୁରୁଦେବ ମୋତେ କହିଲେ ତୁ ବେଦାନ୍ତ ପଢ଼ିବା ପାଇଁ ଯୋଗ୍ୟ ନୁହେଁ, ତୁ ହରିନାମ କର। ମହାପୁରୁଷ ସେଠି କହିଲେ କି କଳି ଯୁଗର ଯୁଗ ଧର୍ମ କ'ଣ, ଏତା କ'ଣ, ସେଟା କ'ଣ, ଫିଲୋସଫି କିଛି କହିବା ଦରକାର ନୁହେଁ। ମହାପ୍ରଭୁ ଆମକୁ ଶିଖଉଛନ୍ତି ବାସ ଗୋଟିଏ କଥା, କୁ ପାରମ ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ, ମୋ ଗୁରୁଦେବ ଏ ଯେଉଁ ଗୁରୁ ଶବ୍ଦଟା ଯାହାକୁ ଆମେ ଗୁରୁ ବୋଲି ଗ୍ରହଣ କରିବା, ତାଙ୍କର ଗୁରୁତ୍ୱକୁ ଉପଲବ୍ଧି କର। ଉପଲବ୍ଧି ନ କରିପାରୁଛ ତା ପ୍ରାର୍ଥନା କର, ସରଳରେ ପ୍ରାର୍ଥନା କର। ଯେତେବେଳେ ତୁମେ କନ୍ଭିନ୍ସ ନ ହେଇଛ ତୁମେ ଗୁରୁ ଗ୍ରହଣ କରନି, କାହିଁକି? ତୁମେ ମନେ ରଖ ତୁମେ ଯଦି ଗୁରୁ ଗ୍ରହଣ କରିଦେଉଛ, ତାଙ୍କ ପାଖରେ ଯଦି ଗୁରୁତ୍ୱତା ରହିଛି, ତୁମେ ତାଙ୍କ ଶକ୍ତିଟାକୁ ତୁମେ ସ୍ୱୀକାର କରିପାରୁନ, ତୁମର ଅକଲ୍ୟାଣ ହେଇଯିବ, କଲ୍ୟାଣ ହବନି, ମୃତ୍ୟୁବୁଦ୍ଧି ଦେଖିବ। ଗୁରୁଦେବ କୁହନ୍ତି ମୃତ୍ୟୁବୁଦ୍ଧିକୁ ଦେଖିଲା ମାନେ ତୁମର ନଷ୍ଟ ହେବ ତୁମ ଜୀବନଟା। ସରଳ ଜିନିଷ ହେଉଛି ଭଗବାନ ପ୍ରାର୍ଥନା କର, ପ୍ରଭୁ ମୋର କାହା ଦ୍ୱାରା କଲ୍ୟାଣ ହେବ, ଆପଣ ମୋତେ ଟିକେ ସେ ଦୃଢ଼ ବିଶ୍ୱାସ ଦେଇଦିଅନ୍ତୁ। ସେ ବିଶ୍ୱାସଟା ପରମାତ୍ମା ମନ ଦ୍ୱାରା ଆସିବନି, କାହା କଥାରେ ଆସିବନି, ପରମାତ୍ମା ତୁମକୁ ସେ ଦୃଢ଼ ବିଶ୍ୱାସଟା ଦେଇଦେବେ। ତାକୁ କିଏ ସେ କେବୁଲ କରି କେହି କେହି ବୁଲେଇ ପାରିବେନି, ଯେମିତି ପ୍ରଭୁପାଦଙ୍କ ପ୍ରତି ତାଙ୍କ ଶିଷ୍ୟମାନଙ୍କୁ କେହି ବି ତାଙ୍କୁ ଘୁରେଇ ପାରିବେନି, କେହି ବି ଜଗତରେ ଆସିଲେ କୃଷ୍ଣ ଆସିଲେ ବି ସେମାନେ ଘୁରିବେନି, ହେ ଦର୍ଶନ କରିଦେଲେ ତାଙ୍କର କିଏ ଦେଲା ସେ ବିଶ୍ୱାସଟା? ସେଟା ପରମାତ୍ମା ଦେଲା କେବେ ବି? ମୁଁ ତ କୁହେ ତୁମେ କେବେ ବି ଘୁରେଇ ପାରିବେନି ଆମକୁ, ଆମର ଯୋଗ୍ୟତା କିଛି ଥାଏ ଏତିକି, କେମିତି କୃଷ୍ଣ ଆମକୁ ଗୋଟେ ବୁଝେଇ ଦେଇଛନ୍ତି ସାଧୁଙ୍କ ପ୍ରତି ପାଖରୁ ଆମ ମତା କେବେ ତୁମେ ହଟେଇ ପାରିବନି। କୌଣସି ସମ୍ପ୍ରଦାୟ କେତେ ବଡ଼ ପଣ୍ଡିତ ଆସିଲେ ଆମେ ପାଞ୍ଚ ପଇସା ତାଙ୍କୁ ଖାତିରି କରିବୁନି, ସବୁପ୍ରକାର ଚ୍ୟାଲେଞ୍ଜ ତାଙ୍କୁ ଦେଇଦେବୁ ଆମ ସାଧୁଗୁରୁଙ୍କ ପାଇଁ, ଆମ ସେ ବିଶ୍ୱାସ ଆସୁଛି, ସେଟା ଆମ ପରମାତ୍ମା ଦେଉଛନ୍ତି। ଆମେ ଶାସ୍ତ୍ର ଦେଖିଲେ ଆମେ ତାଙ୍କୁ ବିଶ୍ୱାସ ଲାଗୁଛି, ସେ ଯାହା କରୁଛନ୍ତି ସେଇଟା ଠିକ୍, ଏଟା ସେଣ୍ଟିମେଣ୍ଟ ନୁହେଁ, ଭାବପ୍ରବଣତା ନୁହେଁ, ଏଟା ଆମର ଅନ୍ତରର ବିଶ୍ୱାସ। ଆମର ଆମର ସେଇଟା ଆସୁଛି, ସେଇଟା ସେ ଦେଇଛନ୍ତି। ତେଣୁ ଏଇଟା ଏଇ କନଭିନ୍ସମେଣ୍ଟ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା ଆସିବ, ମହାପ୍ରଭୁଙ୍କ ଦ୍ୱାରା ଆସିବ। କାହିଁକିନା ଆମେ ଜଣଙ୍କର ବାକ୍ୟକୁ ମାନିକି ବଞ୍ଚିବାକୁ ପଡ଼ିବ। ଶ୍ରୀମଦ ମମ ଶ୍ରୀମଦ ଗୁରୁ, ଏଇଟା ବ୍ୟବସାୟିକ ବୁଦ୍ଧି ବା ଆମ ବୁଦ୍ଧିରେ ସ୍ଥିର ହେଲେ ଆମେ ଚାଲିବା। ଏଇଟା ସର୍ବ ସର୍ବ ସର୍ବଶ୍ରେଷ୍ଠ ବୁଦ୍ଧିଟା ଭକ୍ତି ଯୁଗର ବ୍ୟବସାୟିକ ବୁଦ୍ଧି। ଏଇଟା କ'ଣ, ଏଇଟା ଗୋଟିଏ ଜିନିଷ, ଏଇଟା କ'ଣ, ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ, ମୋ ଗୁରୁଦେବ ଯେଉଁ ଉପଦେଶ ଦେଇଛନ୍ତି, ଶ୍ରବଣମ କୀର୍ତ୍ତନମ ସ୍ମରଣମ ଶରଣ ପରିଚରଣାଧିକମ ମମ ସାଧନ, ମୋ ସାଧନ ହେଲା ଗୁରୁଦେବ ମୋତେ ଯାହା କହିଛନ୍ତି ସେଇଟା ମୋର ସାଧନ। ଆଚ୍ଛା ଶାସ୍ତ୍ର ଯାହା କୁହାହେଇଛି, ମାନେ ପ୍ରଶ୍ନ କରିବ, ଶାସ୍ତ୍ର ତ କୁହାହେଇଛି ଏତେ କରିବା ପାଇଁ, ତାର କେଉଁଟା ମାନିବ? ତୁମେ ଯଦି ଗୁରୁଙ୍କର ଗୁରୁତ୍ୱ ଦେଖିନଥିବ, ତୁମର ଆଜି ତୁମେ ତୁମେ ଗୁରୁଙ୍କ ଗୁରୁଙ୍କର ଗୁରୁତତ୍ଵଟା ବୁଝିନ, ଗୁରୁଙ୍କର ଶକ୍ତି ଉପଲବ୍ଧି କରନ, କାଲି କେବେ ମୁଁ ଏଠି ରହିପାରିବିନି, ମୁଁ ଏଠି ଚଳିପାରିବିନି, ମୋର ଏଠି ମୁଁ ଗଲି, ମୁଁ ଏଠି ରହିବି, ତୁମେ ତୁମର ତ ତୁମର ତୁମେ ଶକ୍ତିଟା କ'ଣ ବୁଝିଲ କି? ଶକ୍ତିଟା ବୁଝିଲେ ତୁମେ ଏଇଟା କହିପାରିବ ନା? ମୋ ସାଧନଟା ଆଉ ସାଧନ ହେଲା ଗୁରୁଙ୍କର କଥାଟା ମାନିବା। ସେ ପ୍ରଭୁବାଦ କୁହନ୍ତି, ଫଲୋଇଂ ଦି ଇନ୍ଷ୍ଟ୍ରକ୍ସନ୍ ଅଫ୍ ସ୍ପିରିଚୁଆଲ ମାଷ୍ଟର ଇଜ୍ ଦି ସିକ୍ରେଟ୍ ଅଫ୍ ସକ୍ସେସ୍ ଅଫ୍ ସ୍ପିରିଚୁଆଲ ଲାଇଫ୍। ସେ ସାଧୁନା ଶାସ୍ତ୍ର ତାଙ୍କୁ ବିଲେଇଛନ୍ତି, ସେ ଗୋଟେ ସିକ୍ରେଟ୍ ଅଫ୍ ସକ୍ସେସ୍, ସିକ୍ରେଟ୍ ଅଫ୍ ସକ୍ସେସ୍ ସଫଳ ଲେଖିଛନ୍ତି, ସଫଳତାର ଗୁଢ ଚାବିକାଠି ହେଉଛି ଏଇଟା। ଗୁରୁଦେବ ମୋତେ କହିଛନ୍ତି, ମୁଁ କୃଷ୍ଣ ପାଇବି ନାହିଁ ମୁଁ ଜାଣିନି, ମୁଁ ଗୁରୁ ମୋତେ ଗୁରୁଦେବ କହିଛନ୍ତି ମୁଁ ସେଇଟା କରିବି, କୃଷ୍ଣ ପାଇବି ନାହିଁ ଯେମିତି, ସେଇଟା ଗୁରୁଙ୍କର ଚକ୍ ଏତେ ଷ୍ଟ୍ରେଟ୍ ଲେଖିଛନ୍ତି, ସେଇଟା ସେଇଟା ହିଁ କହିଛନ୍ତି। ଏଇଟା ଭାବ ଗୌଡ଼ିଆର ଭାବ ଭାବୁକତା ଉପରେ ନୁହେଁ, ବାସ୍ତବତା ଉପରେ। କାରଣ ଆମ ଆଚାର୍ଯ୍ୟମାନେ ଭଗବାନଙ୍କ ଜଗତକୁ ଆଣିନାହାନ୍ତି, କେବଳ ଭଗବାନଙ୍କ ଜଗତକୁ ଆଣିନାହାନ୍ତି, ଏ ଜଗତକୁ ଭଗବାନଙ୍କର ପ୍ରେମ ସ୍ରୋତ ଶାସ୍ତ୍ର ଧାମ ଏ ଜଗତକୁ ଶୁଷ୍କ ମରୁଭୂମିକୁ ଉଜ୍ଜୀବିତ କରିକି ଦେଇଯାଇଛନ୍ତି। କିନ୍ତୁ ଆମ ଆମ ବୈଷ୍ଣବ ପଦ୍ଧତି ଯେଉଁ ରହିଛି, ସବୁ ଆମର ଯେଉଁ ପୟର ରହିଛି, ଆଉ ସେଇଟା ତ ପଢ଼ୁନ ତୁମେ ଦେଖିବ, ଭଗବାନଙ୍କ ଲୀଳାକୁ ଏ ଜଗତର ପ୍ରକାଶ କରି ଦେଖି ଚାଲିଗଲେ ତାଙ୍କର ଟୀକା ଟିପ୍ପଣୀ ତାଙ୍କର ଲେଖନୀ ମାଧ୍ୟମରେ। ଆମେ ବାରବାର ପଢ଼ୁଛେ ନା, ଏଛକୁ ସାଇଁ ଯାବେ ବ୍ରଜେ କହିଲ ବାସ, ରାଧାକୃଷ୍ଣ ନିତ୍ୟ ଲୀଳା କରିଲ ପ୍ରକାଶ। କି ରାଧାକୃଷ୍ଣ ନିତ୍ୟ ଲୀଳା, ରାଧା ସେଠି ରାଧାରାଣୀଙ୍କର ଧାମ ସବୁ କରିକି ଯାଇଥିଲେ, ପୁଣି କ'ଣ ପ୍ରକାଶ କଲେ? ସେ କ'ଣଟା ପ୍ରକାଶ କଲେ? ସେ ଭାବକୁ ନା ନିତ୍ୟ ଲୀଳାର ଭାବଟା ପ୍ରକାଶ କଲେ। ଧାମ ଥିଲେ କ'ଣ ହବ, ଭାବ ପ୍ରକାଶ କରିବେ ନା କ'ଣ? ଶ୍ରୀକ୍ଷେତ୍ରରେ ନଥିଲେ କି ଜଗନ୍ନାଥ? ଜଗନ୍ନାଥ ଥିଲେ, ଜଗନ୍ନାଥ ଭକ୍ତ ଥିଲେ, ଶ୍ରୀକ୍ଷେତ୍ର ଭାବଟା କିଏ ପ୍ରକାଶ କଲେ? ମହାପ୍ରଭୁ ଯେତେବେଳେ ରହିଲେ, ମହାପ୍ରଭୁ ଭକ୍ତ ଭାବରେ ରହୁଥିଲେ ନା, ସେ ଭାବଟାକୁ ପ୍ରକାଶ କଲେ। ଜଗନ୍ନାଥ ପାଇଁ ଏମିତି କାନ୍ଦିବାକୁ ପଡ଼େ, ଜଗନ୍ନାଥ ଇଏସ୍ ଇ ତାଙ୍କ ଏ ଭକ୍ତ ବିରହ ରାଧା ବିରହ ବିଧୁରା। ତେଣୁ ଇଏ ଆମ ମୋର ସାଧନ କ'ଣ ନା, ଗୁରୁଦେବ ମୋତେ ଯେଉଁ ଉପଦେଶ ଦେଇଛନ୍ତି, ମୋ ଶ୍ରୀମଦ ଗୁରୁ ଉପଦିଷ୍ଟମ, ଗୁରୁ ଉପଦିଷ୍ଟମ ନ ତ ଶାସ୍ତ୍ର ଉପଦିଷ୍ଟମ, ଶାସ୍ତ୍ରକୁ ମୁଁ ମନା କରୁନି, ଶାସ୍ତ୍ରରୁ ଗୁରୁଦେବ ଆଣିକି ମୋର ଅଧିକାର ନିମିତ୍ତ ଯେଉଁ ଉପଦେଶ ଦେଇଛନ୍ତି, ଶାସ୍ତ୍ରରେ ସବୁ ଜିନିଷ ଅଛି, ଶାସ୍ତ୍ରର ସାର ହେଲେ କିଏ? ଗୁରୁଙ୍କର ଉପଦେଶ, ଗୁରୁ ଉପଦିଷ୍ଟମ, ଗୁରୁ ଯେଉଁ ଉପଦେଶ ଦେଇଛନ୍ତି, ମମ ସାଧନମ ସେଇଟା ମୋର ସାଧନ, ନ ତୁ ସାଧନମ ମମ ସାଧ୍ୟମ, ମମ ସାଧନମ ଏତଦ ଏବ ମମ ସାଧ୍ୟମ। ସାଧନ ଗୋଟେ, ସାଧ୍ୟ ଗୋଟେ, ଯେମିତି ନାମ ପ୍ରଭୁ ହେଲେ ସାଧନ, ନାମ ଆମେ କରୁଛେ, ସାଧ୍ୟ କ'ଣ? କୃଷ୍ଣ ପ୍ରେମ। ସାଧ୍ୟ ମାନେ ଯାହାକୁ ପାଇବା ପାଇଁ ସାଧନ କରାଯାଏ, ଯେମିତି ଚାଷ କରାଯାଉଛି, ଚାଷ କରିବାଟା ଗୋଟେ ସାଧନ, ସାଧ୍ୟ କ'ଣ? ଧାନ ପାଇବା। ସେଭଳିଆ ଆମର ସାଧ୍ୟଟା କ'ଣ? ଏଠି କୃଷ୍ଣ ପ୍ରେମ କହୁନାହାନ୍ତି, ଚକ୍ରବର୍ତ୍ତ ବହୁତ ବୋନାଫାଇଟ୍, ଭକ୍ତି ପରା ଅର୍ଥ ଆମର ଲାଟେଷ୍ଟ ଆଚାର୍ଯ୍ୟ, ଆମର ଭକ୍ତିର ଯାହା କୁହନ୍ତି ପରିପୂର୍ଣ୍ଣ ପରିପ୍ରକାଶର ସେ ହେଉଛନ୍ତି ଆଚାର୍ଯ୍ୟ। ସେଠି କହୁନାହାନ୍ତି ପ୍ରେମ ସାଧ୍ୟ, ଏଠି କହୁନାହାନ୍ତି, କ'ଣ କହୁଛନ୍ତି? ମୋର ଗୁରୁଦେବଙ୍କର ଉପତା ମାନେ କ'ଣ, ଗୁରୁଦେବଙ୍କର ଉପଦେଶ ଯାହା ଶ୍ରବଣ କୀର୍ତ୍ତନ ପରିଚାଳନ ମୋ ସେବା ଆଦି ଦେଇଛନ୍ତି, ଏଇଟା ହେଉଛି ମୋର ସାଧନ, ଏଇଟା ହେଉଛି ମୋର ସାଧ୍ୟ। ସାଧ୍ୟ ମାନେ ଏଇଟା ତମର ଲାଷ୍ଟ ଜିନିଷ ଆଉ ଗୀତର, କାରଣ ଗୁରୁଙ୍କର କଥାରେ ତୁମେ ମାନିଲ, ଆଚ୍ଛା ପ୍ରେମଟା ମିଳିବ କି ନାହିଁ? ସେଟା ଛାଡ଼ିକି ତମେ ପ୍ରେମ ପାଇପାରିବ, ସେ ଶିଖିଲେ ଏଇଟା ସାଧ୍ୟ, ଏଇଟା ହିଁ ସାଧ୍ୟ, ଏଇଥିରେ ହିଁ ପ୍ରେମ ମିଳିବ। କେମିତି ମିଳିବ, କେମିତି ମିଳିବ ଆମେ କହିପାରିବାନି। ମରିଆ ମରିଆ ବେଳେ ଯାହା କୁହନ୍ତି ଧୁକୁ ଧୁକୁ କୁହନ୍ତିନି, ତା ପ୍ରାଣ ଧୁକୁ 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 ହେଲା ବେଳେ ତ କୃଷ୍ଣ ଦର୍ଶନ ଗୁରୁ ଦର୍ଶନ ହେଇଯିବ, କିଏ କହିପାରିବ? ଏବେ କ'ଣ ତୁମକୁ କୃଷ୍ଣ ଦେଖେଇଦେବ ନା କ'ଣ ତୁମ, ମୁଁ ଏତେ ବଡ଼ ଭକ୍ତ, ତୁମେ ତ ଏବେ କୃଷ୍ଣଙ୍କୁ ଦେଖାଇଦେଲ, ତୁମେ କୃଷ୍ଣଙ୍କୁ ଉଠେଇଦେବ ମନ୍ଦିରରୁ। ତୁମେ ଏବେ ଯଦି କୃଷ୍ଣଙ୍କୁ ତୁମେ ଦେଖାଇଦେବ, ଏ ଦେଖୁନ କିଏ କ'ଣ ପ୍ରୋବାସ ଗାଳି ଦେଉଛନ୍ତି, ସେ ଗୋଟେ ବିଦେଶରେ ସେ ପ୍ରବାଦ କହୁଛନ୍ତି, ସେ ନନସେନ୍ସ ଗୁଡ଼ା ସବୁ ବହି ଲେଖୁଛନ୍ତି। ମୋତେ ଠାକୁର ଦେଖାଦେଲେ, ମୋତେ ଏମିତି କଲେ, ମୋତେ ସେମିତି ସବୁ ଅନୁଭୂତିରେ ଜଗନ୍ନାଥ ସବୁ ଲେଖିବୁ କହୁନାହାନ୍ତି ସବୁ, ସେଗୁଡ଼ା ମୁଁ କେବେ ପଢ଼େନି। ସେଗୁଡ଼ା ଆମର ଗୋଟେ ଭାବଗଟା ଥିଲା, ସେ ଆଣି ସବୁ ପଢ଼େ, ତ ଗାଳି ଦିଏ ତାକୁ ମୁଁ, ତାର ମୋର ସବୁବେଳେ ଏଥିପାଇଁ ଜୀବନ ସାରା ଫାଇଟିଂ। ମୁଁ ଭାବୁକ କଥା କୁହନି, ମୋର ଆଚାର୍ଯ୍ୟଙ୍କ କଥା କୁହ ମୋତେ, ମୁଁ ମୋର ଭକ୍ତି ନ ହଉ, ମୁଁ ନର୍କକୁ ଯାଏ ବର, ମୋତେ ଭାବୁକ କଥା କୁହନି। କିଏ ଲେଖିଥିଲା ମୁଁ ଜଗନ୍ନାଥ 22 ପାସରେ ଦେଖିଲି, ତୁ ବା ଦେଖ, ତ ମୋତେ 22 ପାସରେ ଦେଖି, 24 ପାସରେ ଦେଖି, ସେଟା ତୋ ପାଇଁ, ମୋ ପାଇଁ ନୁହେଁ ନା, ତୋର ଭାଇ ଭାଇ ବଡ଼ ଭକ୍ତ, ତୁ ତୋର ମୋ କଥା, ମୋ ସେଥିରେ ସେମିତି ରାସ୍ତାରେ ମୁଁ ଯାଇପାରିବିନି। ଆମେ କହୁନେ ତୁମେ ଭଗବାନ ସେ ଦେଖୁନାହାନ୍ତି ବୋଲି, ଦେଖୁଛନ୍ତି, ତାଙ୍କର ଅନୁଭବ ଅଛି, ସେଟା ଗ୍ରନ୍ଥର ପ୍ରକାଶ ଜିନିଷ ନୁହେଁ, ଗ୍ରନ୍ଥରେ କେବେ ଅନୁଭବ ଦିଆଯାଏ ନା। କିଏ କାହାକୁ ଭଲ ପାଉଛି, ସେ ଭଲ ପାଇବାଟା କେମିତି ରୁହେ, ଭଲ ପାଇବାଟା ହୃଦୟରେ ରୁହେ, ମୁଖରେ ବି ପ୍ରକାଶ କରନ୍ତିନି। ମା ଛୁଆକୁ ଡାଣ୍ଟି ଦିଏ, ଭଲ ପାଇବାଟା ତା ଭିତରେ ରଖେ, ଏଗୁଡ଼ା ଭଲ ପାଇବେ କି ଜଗତରେ ପ୍ରପାତ, ଏଇଟା ନନସେନ୍ସ ଗୁଡ଼ାକ ପ୍ରପାତ ଏମିତି ଲେଖୁଛନ୍ତି, ବହି ପ୍ରିଣ୍ଟିଂ କରିଦେଉଛନ୍ତି, ଆମେ ଏଇଆ କଲୁ ତା କଲୁ ସେଗୁଡ଼ିକ କାହା ନାଁ ନେଉଛନ୍ତି ପ୍ରପାତ। ଆମେ କୃଷ୍ଣ ଆସିଥିଲେ, ମୋ ସାଙ୍ଗରେ ଖାଇଲେ, ମୋ ସାଙ୍ଗରେ ଶୋଇଲେ, କହିଲେ ଏଗୁଡ଼ା ସବୁ ନନସେନ୍ସ। ଆମ ଆଚାର୍ଯ୍ୟମାନେ କେବେ ଲେଖିନାହାନ୍ତି, କେବେ ଲେଖିନାହାନ୍ତି। ଆମ ଆଚାର୍ଯ୍ୟମାନେ ପଳେଇଗଲା ପରେ ଯେଉଁମାନେ ତାତ୍କାଳିକ ସବୁ ଥିଲେ ସେମାନେ ସବୁ ଏଗୁଡ଼ା ରଚନା କଲେ, ସିଏ କେବେ ଲେଖିବେନି। ଆଉ ଏ ଗୋଟେ ସାଧାରଣ ଦେଖୁନା, ଏଗୁଡ଼ା ଆଜିକାଲି କ'ଣ ପୁଅ ଝିଅଙ୍କର ଭଲ ପାଇବା ଅଛି ନା କ'ଣ, ଏଗୁଡ଼ା କିଛି ଭଲ 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 ପାଇବା ଲଷ୍ଟି ଗୁଡ଼ାକ, ଏଗୁଡ଼ା ଭଲ ପାଇବାଟା କ'ଣ ଆଙ୍କର ଅଛି, ଏଇଟା କାମି ଗୁଡ଼ାକ ସବୁ, ଭଲ ଯିଏ ପାଇବ ସେ ଲୁଚେଇକି ରଖିବ, ଭଲ ପାଇବା ତ ନାହିଁ ଏ ଜଗତରେ, ଆଉ ଲୁଚେଇବ ତୁମେ କ'ଣ, ସେମାନେ ଲଷ୍ଟଟା ପଦାର ପଡ଼ିଯାଉଛି, କାମଟା ଖୋଲା ପଡ଼ିଯାଉଛି ନା, ଆଉ ପ୍ରେମଟା କ'ଣ ରହିବ, ଭିତରେ ରହିବ, ଆହା ମା ପାଖରେ ରହେ। ମା ବୁଢ଼ୀଗଲେ, ମୋ ଝିଅଟାକୁ ମୋ ଝିଅ ଘରକୁ ଦେଲୁନି କାହିଁକି, ଝିଅ ଘରୁ କ'ଣ କ'ଣ ଏଟା ଏ କଖାରୁ ପକାଳ ପଠାନ୍ତି, କ'ଣ ହେଟା ଦ୍ୱିତୀୟ ଅଛି, ଝିଅ ଗୋଟେ ଦେବୁନୁ, ଖଡ଼ା ଦି ଖଣ୍ଡେ ଟାଣିକି ଏହାକୁ ଝିଅ ଘରୁ ପଠେଇଲୁ। ପ୍ରେମଟା ସବୁବେଳେ ଭିତରେ ରୁହେ, କାମଟା ସବୁବେଳେ ବାହାରକୁ ଆସେ, ପାଇଁ ଏଇଟା ଜଗତରେ ଧରା ପଡ଼ିଯିବ ସବୁ କାମ ଗୁଡ଼ା, ଆଉ ଏଇଟା କିଏ ବୁଝିପାରିବେ। ଆଉ ଭଗବାନ ତୁମେ ଭଲ ପାଉଛୁ ଭଗବାନଙ୍କୁ, ସେଇଟା ସବୁ ଭିତର କଥା, ସେ ଅନୁଭବ ଅନୁଭବ କଥା ମୋତେ କୁହନି, ତୁମର କି ଅନୁଭବ ଅଛି, ତୁମେ ସେଇ ଅନୁଭବଟା ଲେଖିଦେଇକି ତାପରେ କ'ଣ ତୁମେ କରୁଛ, ଏତେ ଅନୁଭବ ଥାଇକି ତୁମେ ଜଗନ୍ନାଥଙ୍କ କାହିଁ କରି ଛାଡ଼ି ପଡ଼ୁନା। କିତାବ ଲେଖିଦେଉଛ ଆମର ଆମର ଜଗନ୍ନାଥଙ୍କ ଅନୁଭବ ଆସିଗଲା, କରୁଛ କ'ଣ ସଂସାର ଭିତରେ ରହିଛ, ଆରେ ଯାର ଅନୁଭବ ଆସିଲା ସେ ତ ଗୋପୀ ହେଇଗଲା, କଦାଚିତ କାଳିନୀ ତଟରେ, ସେ କାଳିନୀ ତଟରେ ଯାଇକି ବୁଲିବା କଥା, ଘର ଛାଡ଼ ଯାହା କୃଷ୍ଣମୟ ପାଗଳ ହୁଅ, ଆଉ ଶୁଖିଲା ଏଗୁଡ଼ା କାହିଁ ଦେଖି ପକଉଛ, ଏଗୁଡ଼ା ସବୁ ଏଗୁଡ଼ା କାହିଁ ଦେଖୁଛ, ସେଗୁଡ଼ା ଆମେ ମାନିବୁନୁ, କେବେ ବି ମାନିବିନି। ମୁଁ 5 ପଇସାରୁ ଆପଣମାନେ କେହି ମାନିପାରନ୍ତି ଭାବୁ କଥାରେ ସହିତ, ମୁଁ କେବେ ଗୋଟେ ଜିନିଷ ପସନ୍ଦ କରେନି, ଏଗୁଡ଼ିକ କେବେ ମୁଁ ପସନ୍ଦ କରେନି, ଏଇଟା ଭଲ ପାଇବା ନୁହେଁ, ଜଗତରୁ ସମ୍ମାନ ନେବା, ଯିଏ ଯାହାକୁ ଭଲ ପାଏ ସେ ଲୁଚେଇ କରେ, କାରଣ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାଟା ମୁଁ ଧରିବି। ମହାପ୍ରଭୁ ଯେତେବେଳେ ଯାହାକୁ ଭଗବାନ ନିଜ ରୂପ ଦେଖିଛନ୍ତି ଭଗବାନ ବୋଲି କହିଛନ୍ତି, ଗୋଟିଏ କଥା କହିଛନ୍ତି, ଦେଖ କେବେ ବି ତୁମେ କହିବନି ମୁଁ ଭଗବାନ ନୁହେଁ। ମହାପ୍ରଭୁ କେବେ କହିଛନ୍ତି, ସାରା ଭଟ୍ଟାଚାର୍ଯ୍ୟ ମନା କରିଛନ୍ତି, ଆମର ସେ ବ୍ରାହ୍ମଣଙ୍କୁ ଦେଖେଇଲେ, ଆମର ବ୍ରାହ୍ମଣଟାକୁ ଦେଖେଇଲେ ନା, ଅର୍ଜୁନର ଅର୍ଜୁନ କୃଷ୍ଣ ସାରଥୀ ଯେଉଁ ପଡ଼ୁଥିଲା ରଙ୍ଗନାଥ ମନ୍ଦିରରେ, ତାକୁ ବି ମନା କଲେ, ଯେତେବେଳେ ତ ମୋ ପାଖରେ ରହିଛୁ, ମୁଁ ଯେତେବେଳେ ରଙ୍ଗନାଥରେ ଅଛି, କେବେ ବି ତୁ କେବେ ବି ତୁମେ ଜୀବନ ସାରା କହିବନି ଭଗବାନ ବୋଲି। ପ୍ରେମ କଥାଟା ବାହାର ପଦାରେ କାହିଁ ପକଉଛ, ମୁଁ ଭଲ ପାଇବାଟା କେବେ ପଦାରେ ପଡ଼େ ନା, ଯେଉଁଟା ଭଲ ପାଇବାଟା ପଦାରେ ପଡ଼ୁ ସେଟା ଭଲ ପାଇବା ନୁହେଁ, ସେଟା କାମଟା କେବେ ବି ନୁହେଁ। ଆଉ ଏଇ ଯେଉଁ ଭଗବାନ ଗୁରୁଙ୍କୁ ଯେଉଁ ଭଲ ପାଇବାଟା, ଏ ଯେଉଁ କହୁଛନ୍ତି ନା ମୋ ଶ୍ରୀମଦ ଗୁରୁପ୍ରତିଷ୍ଠମ, ଏଟା ସାଧ୍ୟଟା ଆଉ ସାଧନ ସାଧ୍ୟ ଏଇଟା ଆଉ, ସେଥିପାଇଁ ଜୀବନର ସବୁଠୁ ବଡ଼ ଜିନିଷ ହେଲା ଏଇଟାକୁ ଜାଣିବା, ସବୁଠୁ ବଡ଼ ଜିନିଷ ଭଗବାନ ସବୁବେଳେ ପ୍ରାର୍ଥନା କରିବା ଦରକାର, ମୋର କାହା ଦ୍ୱାରା କଲ୍ୟାଣ ହେବ, କାହା ପ୍ରତି ମୋର ମହତ ବୁଦ୍ଧି ରହିବ, ଆପଣ ଆପଣ ତାଙ୍କୁ ପଠେଇ ଦିଅନ୍ତୁ, ମୁଁ ଜାଣିନି, ମୁଁ ତ ଲଘୁ ନା, ମୁଁ ସବୁବେଳେ ଲଘୁ ଦୃଷ୍ଟିରେ ଦେଖିବି, ମୋର ଅପରାଧ ହେଇଯିବ, ମୁଁ ଗୁରୁ ରୂପରେ ବରଣ କରିବି, ଲଘୁ ଦୃଷ୍ଟିରେ ଦେଖିବି, ମୋର କ'ଣ ଅସୁବିଧା, ତେଣୁ ମୋତେ ଏମିତି ଆପଣ ସାହାଯ୍ୟ କରନ୍ତୁ, ମୋ ଦ୍ୱାରା ଯାହାର କଲ୍ୟାଣ ହେବ, ଯାହା ପ୍ରତି ମୋର ମହତ ବୁଦ୍ଧି ରହିବ, ତାପରେ ପହଞ୍ଚି ଦିଅନ୍ତୁ। ତାପରେ ପହଞ୍ଚିଗଲା ପରେ ଭଗବାନ ଯଦି ପହଞ୍ଚିଦେଲେ ତୁମେ ପ୍ରାର୍ଥନା କଲ, ତାପରେ ତୁମର କାମଟା ହେଲା ଏହା ସାଧ୍ୟ ସାଧନ, ଗୁରୁଦେବ କହିଛନ୍ତି ମୁଁ କରୁଛି, ବାସ୍ ଫିନିଶ, ମୁଁ କୃଷ୍ଣଙ୍କୁ ପାଇବି କି ନାହିଁ କ'ଣ ହବ, ଏଇଟା କୃଷ୍ଣଙ୍କୁ ଜଣା, ଗୁରୁଙ୍କୁ ଜଣା, ମୋର ମୁଣ୍ଡ ପୁରିବା ଦରକାର। ପୂର୍ବଦେବ ବାରମ୍ବାର ସବୁ କନ୍ଭରସେସନ୍ କହିଛନ୍ତି, ବାରମ୍ବାର ଗୋଟେ ବାଡ଼େଇ ବାଡ଼େଇ କହିଛି, ଏସବୁ ସିକ୍ରେଟ ନା, ବହୁତ ଜାଣ ତୁମେ, ବହୁତ କର, ଆସି ତୁମେ ତ ଗୁରୁଙ୍କୁ ହୃଦୟ ଭିତରେ ରଖିପାରୁନ, ଗୁରୁ ଗୁରୁକୁ ହୃଦୟ ଭିତରେ ରଖିବା କ'ଣ? କୃଷ୍ଣ ଶକ୍ତିକୁ ତୁମେ ମାନିପାରୁନ, ତୁମେ ଥିରୋଟିକାଲ କଥାଟା କହିଲେ କ'ଣଟା? ଯାହାର ଗୁରୁମାନ କେତେ ନାହିଁ ତାର ଜ୍ଞାନଟା ବି ଗୋଟେ ବନ୍ଧ୍ୟା, ଏ ବହୁତ ପଡ଼ିଛି ବହୁତ ଜାଣି, ତା ଗୁରୁଙ୍କୁ ତ ଭକ୍ତି ନାହିଁ, ସେଇଟା କ'ଣ ବନ୍ଧ୍ୟା ଜ୍ଞାନ? ତାର ପିଲା ଛୁଆ କିଛି ହବନି, କାହା ହୃଦୟରେ ଭକ୍ତି ଆସିବନି, କିଛି ହବନି, କିନା ବୈରାଗ୍ୟ ଆସିବନି, ଜ୍ଞାନ ଆସିବନି, ଅନୁଗତି ମାନେ କେବେ କିଛି ଫଳବତୀ ହୁଏ ନା ଭକ୍ତି ଯୋଗୁଁ ଏଇଟା ପୁରା ନା। ଏ ତ ସମାଲୋଚନା ଆଜିକାଲି ତାଙ୍କର ଗୁରୁଙ୍କ ପ୍ରତି ପାଞ୍ଚ ପଇସାର ବିଷୟ ସମାଲୋଚନା ସବୁ କରିଦେଉଛନ୍ତି, କିନ୍ତୁ ତୁମେ ଗୁରୁ ଗୁରୁ ଗ୍ରହଣ କରୁଛ, ସମାଲୋଚନା କେମିତି କରୁଛ, ଅନୁଗତି ବିହୀନ କେମିତି ହେଇଯାଉଛ, କେମିତି ସବୁ ହେଇଯାଉଛି? ତୁମେ ସବୁ ଭାବ ଭାବୁକତା ଗୋଟେ ଭାବପ୍ରବଣତା ବସି ତୁମେ ସବୁ ଦୀକ୍ଷା ନେଇଛ, ଗୁରୁଙ୍କୁ ସେମିତି ଗ୍ରହଣ କରାଯାଏ ନା? ଗୁରୁ ଭଗବାନ ପ୍ରାର୍ଥନା କର, ତୁମେ ତାଙ୍କୁ ନେଇକି ଜୀବନ ସାରା ବଞ୍ଚିବ, ଏଇଟା ଭାବୁକତାର କାମ ନୁହେଁ। ତାଙ୍କ ଟୋଟାଲ ଏଇ ଶ୍ଳୋକଟି ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ନା, ୟାର ଉପରେ ହିଁ ପୁରା ଟୋଟାଲ ଭାଗବତର ଭକ୍ତି ଜୀବନର ଫାଉଣ୍ଡେସନ ରହିଲା। ଗୋଟିଏ ବୁଦ୍ଧି ଗୁରୁଦେବ ମୋତେ କହୁଛନ୍ତି, ମୁଁ ଏଟା କରେ, ବାସ ଭଲ ମନ୍ଦ କ'ଣ ହବ ତୁମେ କରିକି ତାପରେ କହିବ। ଗୁରୁଙ୍କର କଥାଟା ହଉଛି ନ କରିଛି, ଯେମିତି ଆମମାନଙ୍କର କଥା, ଆମେ ବଡ଼ ବଡ଼ କଥା, ଛୋଟ ଲୋକ ହେଇକି ବଡ଼ କଥା କ'ଣ ମୁହଁରେ କହିବୁ? ଆମ ଜୀବନରେ କେବେ ସ୍ୱପ୍ନ ଦେଖିଲୁ ଇସ୍କନ ଭଳିଆ ଗୋଟେ ଇଣ୍ଟରନ୍ୟାସନାଲ ସୋସାଇଟିରେ ଆମେ ଗୋଟେ ସନ୍ନ୍ୟାସୀ ହଉ? ମୋ ଜୀବନରେ ମୁଁ କେବେ ଜାଣିନଥିଲା ଆମେ ଗୋଟେ ଇଂଲିଶ ପ୍ରୋଗ୍ରାମ, ଆମେ ଗୋଟେ କମନ ଗୋଟେ ବିଏସ୍ସି ଷ୍ଟୁଡେଣ୍ଟ, ସେତେବେଳେ ଇଂଲିଶ କି ସେତେବେଳେ ଆମର ଯେଉଁ ଇଂଲିଶ ଷ୍ଟାଣ୍ଡାର୍ଡ ଥିଲା ଇଂଲିଶ କି କଥା ବି କହି ଶିଖିନଥିଲି। ଆମ ଜୀବନରେ ଗୋଟେ ସ୍ୱପ୍ନ, ଆମକୁ ଆମେ ବି ବର୍ତ୍ତମାନ ଚିନ୍ତା କଲେ ଆମକୁ ସ୍ୱପ୍ନ ଭଳିଆ ଲାଗୁଛି, ଏଠି କୁଆଡ଼େ ଥିଲୁ କ'ଣ ଆମେ ଗୋଟେ ଯିବ, କିଛି ନାହିଁ, କିନ୍ତୁ ଆମ ଗୁରୁକୁ ଯୋଡ଼ା କୁ ମାନୁଥିଲୁ। ଗୁରୁଦେବ କହିଛନ୍ତି ଗାଡ଼ି ଯିବ ପ୍ରଚାର ହବ ଚାଲ, ଆଜି କହିଲେ ଆଜି ବେଡ଼ିଙ୍ଗ ଉଠା ହେଲା ଚାଲ, ଯାହା ଆମର ପ୍ରେସିଡେଣ୍ଟ ଥିଲା ଆମର ବର୍ତ୍ତମାନ ଆମର ଯେଉଁ ଅଛନ୍ତି ଚୈତ୍ୟଚନ୍ଦ୍ର ପ୍ରଭୁ, ସେତେବେଳେ ଚୈତ୍ୟଚନ୍ଦ୍ର ମହାରାଜ, ସେତେବେଳେ ଚୈତ୍ୟଚନ୍ଦ୍ର ପ୍ରଭୁ ଥିଲେ, ତାଙ୍କ ଅର୍ଡର ଆସିଯିବ, ଗୁରୁଦେବ କହିଛନ୍ତି ତୁମକୁ ଗାଡ଼ିରେ ଯିବାକୁ ପଡ଼ିବ, ଚାଲ ଆଜି ସେବା କରିବ। ମୁଁ କରିବିନି ଏଟା କରିବି, ଏ ଢଙ୍ଗ ଭଙ୍ଗ ଏଠି କିଛି ନାହିଁ, ସେସବୁ ଜିନିଷ ଆମ ଜୀବନ ନଥିଲା। ତାଙ୍କର ଗୁରୁତ୍ୱ ଏଭଳି ଥିଲା, ତାଙ୍କର ଆଙ୍ଗୁଠିରେ ଚାଲୁଥିଲା, ଯେମିତି ପ୍ରଭୁ ତାଙ୍କ ଆଙ୍ଗୁଠିରେ ଆଙ୍ଗୁଠି ଉଠିଲା ମାନେ ଚାଲୁଥିଲା ସୋସାଇଟି। 10,000 ବିଦେଶୀ ନାଚୁଥିଲେ, ଗୋରାଙ୍ଗ ନଚଉଥିଲେ, ସେ ହାତୀଙ୍କି 10,000 ମୁଣ୍ଡକୁ କଣ୍ଟ୍ରୋଲ କରୁଥିଲେ, ଆମେ ଗୋଟିଏ ମୁଣ୍ଡକୁ କଣ୍ଟ୍ରୋଲ କରିପାରୁନି। ଏଥିପାଇଁ ଜାଣନ୍ତି ଆଚାର୍ଯ୍ୟ କିଏ, ଗୁରୁ କିଏ, ଆମେ ଏତେ ଶାସ୍ତ୍ର ପଢି ଏତେ କରି ଗୋଟେ ନିଜ ମୁଣ୍ଡକୁ କଣ୍ଟ୍ରୋଲ କରିପାରୁନି, ସେ ଆଙ୍ଗୁଠିରେ 10,000 ମୁଣ୍ଡକୁ କଣ୍ଟ୍ରୋଲ କରୁଥିଲେ, ସିଏ ହେଉଛନ୍ତି ଗୁରୁ, ସେ ଜଗତ ଗୁରୁ। ବିଦେଶୀ ପାଶ୍ଚାତ୍ ଦେଶରେ ନୂତନ ଆଗତ ସନାତନ ଧର୍ମର ଲୋକମାନଙ୍କୁ ଆଙ୍ଗୁଠିରେ 10,000 ବ୍ୟକ୍ତିଙ୍କୁ ଆଙ୍ଗୁଠିରେ ନଚଉଥିଲେ, ଆଉ ତୁମେ ତାଙ୍କୁ କ'ଣ ଆଙ୍ଗୁଠି ଦେଖାଉଛ? ତାଙ୍କୁ ତୁମେ ନିନ୍ଦା କରିଦେଇ କହ ମୁଁ ଭଜନ କରିବି ଆଉ ମାନୁ ନା, ଯିଏ ଉଚ୍ଚସ୍ତାର ଲୋକ ନିନ୍ଦା କରୁ ତାକୁ ଆମେ ମାନୁ? ତୁମ ସାଧୁତାକୁ ତୁମେ ରଖ, ତୁମେ ଜାଣିନ ଆଚାର୍ଯ୍ୟ କେସ୍, ତୁମେ ତୁମ ଶିଶୁ କଣ୍ଟ୍ରୋଲ କରିପାରୁନ। ସେ ଜଣେ ଲୋକ 10,000 ଆମେରିକାନ ସେତେବେଳେ ସବୁ ଫ୍ରେସ୍ ଲୋକଙ୍କୁ କଣ୍ଟ୍ରୋଲ କରୁଥିଲେ, ଆଙ୍ଗୁଠି ଯୁଆଡ଼େ ଯାହା କହୁଥିଲେ ନାଚୁଥିଲେ ସବୁ, ଇଏ ହେଉଛି ଗୁରୁ ଶକ୍ତି। ଯାହା ଗୁରୁ କହୁଛନ୍ତି କରିବାକୁ ପଡ଼ିବ, ଗୁରୁ କୃପାରେ ସବୁ ସଫଳତା ହେବ। ସେ ଗୁରୁଦେବ କହିଲେ ଆଉ ପ୍ରେସିଡେଣ୍ଟଙ୍କୁ ତ ଅର୍ଡର ଆସିଲା, ମୁଁ କରିବି ଆଉ ଚାଲ, ଆମେ ସେ ସବୁ କରୁଥିଲୁ ନା, କିଛି ନଥିଲା। ଆମେ ଯେମିତି ଗୋଟେ ଜୀବନରେ ପୂର୍ଣ୍ଣ ସଫଳତା ପ୍ରାପ୍ତ ହେଇଛି ତା ନାହିଁ, କିନ୍ତୁ ଯେତିକି ଆମେ ଯାହା ପ୍ରାପ୍ତ ହେଇଛୁ କେବଳ ଗୁରୁଙ୍କର କଥା, ଗୁରୁ କହିଛନ୍ତି ଆଉ ପାଠ ପଢା ପଢି ପ୍ରବଚନ ତୁମେ ଯାହା ସବୁ କହୁଛ ସବୁ ସାଇଡ୍ ବୋଲି ରଖ, ସାଇଡ୍ ପଟେ ସାଇଡ୍ କରି ରଖ। ସେଟା ଗୋଟେ କିଛି ଆମର ସ୍ପେଶାଲ ଏଣ୍ଡୋଭର ନଥିଲା, ଫାର୍ଷ୍ଟ ପ୍ରାୟୋରିଟି ସେବା, ଏଟା ଗୋଟେ ସେକେଣ୍ଡ ପ୍ରାୟୋରିଟି କାମ, ସମୟ ପଡ଼ିଲା ତ କରିବା ନୁହଁ, ବାସ ଚାଲ ସେଗୁଡ଼ା ପ୍ରଥମ। ଗୁରୁ ଏଇଟା କହିଛନ୍ତି ଆଉ ସେ ଜୀବନ ଅଲଗା, ସେଥିପାଇଁ ଏଇ ଗୋଟିଏ ଶ୍ଳୋକକୁ ଡାଇଜେଷ୍ଟ କରିବାକୁ ପଡ଼ିବ, ବ୍ୟବସାୟତ୍ମିକା ବୁଦ୍ଧି, ୟାର ଉପରେ ହିଁ ଜୀବନ ଆଗକୁ ଯିବା। ସେଥିପାଇଁ ଗୁରୁ ବୈଷ୍ଣବଙ୍କୁ ସବୁବେଳେ ପ୍ରଭୁପାଦଙ୍କୁ ଶୁଦ୍ଧ ଭକ୍ତଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ତାଙ୍କ କୃପାରେ ଗୁରୁଙ୍କର ଗୁରୁତ୍ୱ ଦର୍ଶନ ହେଲେ ଆମେ ସରଳ ଚିତ୍ତ ହେଇଥିଲେ ତାଙ୍କୁ ସେଇଟାକୁ ମାନିକି ଚାଲିବା, କହିବେ ଚକ୍ରବର୍ତ୍ତୀ କାଲି ସବୁ କହିବେ ଆଉ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୋର ନମଃ। ଗୋପାଳ।